श्री श्री गोविंदाय श्री श्री कृष्ण बलराम श्री श्री जगन्नाथ प्रभु सुभद्रा महाराणी श्री राधा कृष्ण चंद्र श्री लक्ष्मी कृष्ण देव श्री श्री सीताराम लक्ष्मण राम जी गोपाल पद्मन त्रिवेदन करी श्रील गुरुदेव श्री श्रीमद्भक्त श्रीदान स्वामी गुरु महाराज गोपाल पद्मन त्रिवेदन करी स्कंद पुत्राचार्य श्री श्रीमद ए श्री भक्तिवेदान स्वयं श्रीपुर महाराज गोपाल पद्मन त्रिवेदन करी आदि पवित्र ललिता षष्ठी तिथि रे ललिता देवी पाद पद्म अर्पण निवेदन करी समस्त साधक वैष्णव तथा उपस्थ वैष्णव सर्वजन मातृवृंद अर्पण निवेदन करी आज आम भगवान बाल्यलीलार आ गोटे कथा कह ये चलिंट भगवान ये ब्रह्म विमान लीला पांच वर्ष लीला गोटे वर्ष ये भाव ब्रह्मा को मोहित कर रखी गोटे वर्ष तेणु उन्नीस श्लोक आज कथा आरंभ करवा अठर श्लोक आम कथा विश्राम देते भगवान सब ब्रह्मा के मध्यम कार्य साधित है भगवान यही तत्व से ये विरोध में जाऊँगी से भगवान सेवार निजुक्त अच्छा भगवत भगवान कहले मम वर्तमान वर्तंत मनुष्य पार्थ सर्वस्व एमती कहीं ना जे भगवान रास्त ग्रहण करूना भगवान रास्त बाहरी जा मम वर्तमान वर्तंते मनुष्य पार्थ सर्वस्व समस्ते तेणु जी भगवान शरण जीवे ना से मायार शरण से मायार कार्य करेंगे ये मत भगवान व्यवस्था ये सब कार्य हो जो वर्तमान गत का श्लोक आम ये श्लोकटी कही अठर नंबर श्लोक तथा कृष्ण मुदंग कर्तु भगवान आनंद प्रदान कले क्या भगवान आनंद घन हाँ किसी आनंद आवश्यकता ना से सब आनंद रही सी अन्न मान को आनंद प्रदान करती तेणु ये कह तथा कृष्ण मुदन कर्तुम तन्मातृणा च कसच तन्मातृणा कहे से बत्सा बालक मानक माँ बत्सा मानक माँ बा गाभी मान को ब्रज माँ मान को ब्रजर जीवती मान को यही भाव सब आनंद प्रदान मुदन करतु भगवान आनंद प्रदान कले कसच एवं माँ मान को गाभी मान को एवं ब्रह्मा को मध्य आनंद प्रदान कले ब्रह्मा चाहते देखापी मंजु महिमा ये भाव भगवान लीला सब रही हम चिंता करें भगवान लीला तेणु उभया इतमात्मान तेणु भगवान कौन कले उभयायित कहले गोवत्सा और गोपाल बालक उभय रूपे निजी विस्तार कले भगवान जीक संख्यक वत्सा थे जीक संख्यक बालक थे से संख्यक हो गले के संख्यक तो कही ना कारण तर असंख्य बोली कहुची आम चिंता करना कितनी संख्यक नहीं गले एवं चक्रे विश्वकृत ईश्वर से विश्वकृत विश्व रचना करती बाड़क हाँप कौन कष्ट बड़ कथा ईश्वर से नियंत्रणकारी सबकि नियंत्रण करे तेनाली भाव में भगवान निजी विस्तार करदे विशेष भाव तृ मुदन कर्तुम तर माँ मान को आनंद प्रदान करने ब्रह्मा को मध्य विशेष भाव से आनंद प्रदान करने लीलाटेला कि आम ये लीला को आस्वादन करे आमको आनंद प्रदान कर शब्द रही मातृणा च कस चम मानी च आम मान भगवान आनंद प्रदान कर लीला करेक वर्ष वर्ष धरिकी जुग जुग धरिकी भगवान लीला को गायन करुथिले जे गायन करुथिले सी मध्य आनंद प्राप्त हेबे जे सुनुथिले सी मध्य आनंद प्राप्त हेबे जे लीला को वर्णना करुथिले जे अन्य सेवा सहित मध्य सुनुथिले सेमाने मध्य आनंद प्राप्त होथिले जे लीला को कविता माध्यम रचना करुथिले सी मध्य आनंद प्राप्त होथिले एइभळी भावे जिते अच्छा समस्त च समस्त जे रोषेइ करि गानि भोग लगेबे सी मध्य शुणिबे कानरे पड़िगले सी मध्य आनंदित हेबे छ शब्द समस्त जाऊँच एमती कहीं नहाँ जी ଆନନ୍ଦିତ ହୋଇପାରିବେ ନାହିଁ। ଗୁଆ ଲୀଳା ଏଭଳି ଚ ଶବ୍ଦ ଦୁଇଥର ବ୍ୟବହାର କରାଗଲା। ମୁଁ କାଲି ଚିନ୍ତା କରୁଛି ଚ ଶବ୍ଦ କାହିଁକି ଦୁଇଥର କହିଲେ, ତେଣୁ ଏହିଭଳି ଭାବରେ ଅନେକ ଚ ଅଛନ୍ତି। ଯାହାର କାନରେ ପଡ଼ିଲା ସିଏ ଆନନ୍ଦ ପ୍ରାପ୍ତ ହେଲା। ଏହିଭଳି ଭାବରେ ଭଗବାନଙ୍କ ଲୀଳା ତନ୍ମଦ ମୁଦଂ କର୍ତ୍ତୁମ ଭଗବାନ ଚାହିଁଥିଲେ ସେହିମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ବତ୍ସା ବାଳକମାନଙ୍କର ମାଆଙ୍କୁ, ବତ୍ସାମାନଙ୍କର ମାଆଙ୍କୁ ଏବଂ କ ବୋଲେ ବ୍ରହ୍ମା। କିନ୍ତୁ ଚ ଶବ୍ଦ ସୁଖଦେବ ଗୋସ୍ୱାମୀ କହିଦେଲେ, ଚ ଶବ୍ଦରେ ସମସ୍ତେ ଯିବେ, ସମସ୍ତେ ଆମେମାନେ ମଧ୍ୟ ସେଇଥିରେ ଯିବା, ଆମକୁ ମଧ୍ୟ ଆନନ୍ଦ ପ୍ରଦାନ କରିବା ପାଇଁ ଭଗବାନ ଲୀଳାଟି କରିଛନ୍ତି। ଏଇ ଲୀଳାଟିକୁ ବର୍ଣ୍ଣନା କରୁନଥିଲେ ସୁଖଦେବ ଗୋସ୍ୱାମୀ, ତେଣୁ ଭଗବାନ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରାଯିବ, ତେଣୁ ଲୀଳାଟିକୁ ବର୍ଣ୍ଣନା କରାଯିବ ନାହିଁ। ତେଣୁ ଉଭୟାୟୁତ ମହାତ୍ମାନ, ଉଭୟାୟୁତ ଯେତିକି ବତ୍ସା ଥିଲେ ତାଙ୍କର ସଂଖ୍ୟା ନାହିଁ କେତେ ଥିଲେ, ଯେତିକି ବାଳକ ଥିଲେ ଭଗବାନ ଆତ୍ମାନ ଚକ୍ରେ ନିଜେ କଲେ। କାହାକୁ ଗୋଟେ କହିଲେନି ମୋତେ ଟିକେ ବିସ୍ତାର କରିଦେ, ବ୍ୟବସ୍ଥା କର। ଭଗବାନ ବିଶ୍ୱକୃତ, ସେ ବିଶ୍ୱକୁ ସୃଷ୍ଟି କରୁଛନ୍ତି ଏବଂ ସେ ହେଉଛନ୍ତି ଈଶ୍ୱର, ସବୁକିଛି ନିୟନ୍ତ୍ରଣ କରୁଛନ୍ତି। ତେଣୁ ଏମିତି ନାହିଁ ବ୍ରହ୍ମା ଚୋରି କରି ନେଇଗଲେ ସେ ଆଉ ଈଶ୍ୱର ତାଙ୍କୁ ନିୟନ୍ତ୍ରଣ କରିପାରିଲେ ନାହିଁ, ନା ସମସ୍ତଙ୍କୁ ନିୟନ୍ତ୍ରଣ ସେ କରିଛନ୍ତି। କିନ୍ତୁ ଆମେ ଯଦି ଭଗବାନଙ୍କ ଦ୍ୱାରା ନିୟନ୍ତ୍ରିତ ନ ହେବା ତାହେଲେ ଭଗବାନଙ୍କର ଏଜେଣ୍ଟ ଦ୍ୱାରା ନିୟନ୍ତ୍ରିତ ହେବା, ମାୟା ଦ୍ୱାରା। ମାୟା ପିଶାଚିର କତ ନିଦ୍ରା ଯାଅ ମାୟା ପିଶାଚିରେ କୋଲେ ମହାପ୍ରଭୁ କହିଲେ। ତେଣୁ ଭଗବାନ ଯେଉଁ ବ୍ୟବସ୍ଥା କରିଛନ୍ତି ଆମେ ଯଦି ତାଙ୍କର ଶରଣ ରହିବା ଆମେ ଆନନ୍ଦିତ ହେବା। ମୁଦନ କର୍ତ୍ତୁ ଭଗବାନ ଚାହାନ୍ତି କେମିତି ଏମାନେ ଆନନ୍ଦରେ ରୁହନ୍ତୁ। କାରଣ ଜଣେ ମୋତେ ପ୍ରଶ୍ନ ପଚାରିଥିଲେ କାହିଁକି ଆମେ ଆନନ୍ଦ ଖୋଜି ବୁଲୁଛେ, କାହିଁକି ଦୁଃଖ ଖୋଜୁନେ, କାହିଁକି କାରଣ କ'ଣ? କାରଣ ହେଉଛି ଆମେ ହେଉଛୁ ଆନନ୍ଦମୟ। ବ୍ରହ୍ମ ସଂହିତାରେ ବର୍ଣ୍ଣନା କରାଯାଇଛି ଆନନ୍ଦମୟ ଭ୍ୟାସା, ଆମେ ସମସ୍ତେ ଆନନ୍ଦମୟ ସ୍ୱରୂପରେ ଆମେ ହେଉଛୁ ଆନନ୍ଦମୟ। ତେଣୁ ଆମେ ଆନନ୍ଦ ଖୋଜି ବୁଲୁଛେ ଭୌତିକ ଜଗତରେ, ଦୁଃଖାଳୟରେ ଆମେ ଆନନ୍ଦ ଖୋଜି ବୁଲୁଛେ। ଭଗବାନ ହେଉଛନ୍ତି ଆନନ୍ଦ ଘନ, ତାଙ୍କର ଶରଣରେ ଗଲେ ଆମେ ଆନନ୍ଦ ପ୍ରାପ୍ତ ହେବା। ତେଣୁ ଏହିଭଳି ଭାବରେ ଏ କଥାକୁ ଏଇଠି ବିଶ୍ରାମ ଦେଇଥିଲେ ଗତକାଲି, ଆଜି ତା ପରଠୁ କହିବା ଭଗବାନ ଉଭୟାୟୁତ ମହାତ୍ମାନ ନିଜକୁ ବିସ୍ତାର କଲେ, କିଭଳି ବିସ୍ତାର କଲେ ଆମେ ଚିନ୍ତା କରିପାରିବା ନାହିଁ, କିଭଳି ବିସ୍ତାର କଲେ। ଶ୍ରୀଦେବ ଗୋସ୍ୱାମୀ ସେଇଟା ବର୍ଣ୍ଣନା କରୁଛନ୍ତି ଏ ଆଜିର ଶ୍ଳୋକ 19 ନମ୍ବର ଶ୍ଳୋକରେ କହୁଛନ୍ତି, ଯାବତ୍ ବତ୍ସପ ବତ୍ସକାଳ୍ପକ ବପୁର ଯାବତ କରାଘ୍ରାନ୍ତିକ। ଯେତିକି ଯେତିକି ବର୍ଷା ଯେତିକି ବର୍ଷା ହଜାର ହଜାର ବର୍ଷା ବର୍ଷା ଥିଲେ ଏବଂ ଯାବତ୍ ବତ୍ସପ ବତ୍ସପ କହିଲେ ତାଙ୍କର ସାଙ୍ଗ ବାଳକମାନେ, ଯେତିକି ସାଙ୍ଗ ସୁଦାମ ସୁବଳ ଇତ୍ୟାଦି ହଜାର ହଜାର ସଂଖ୍ୟାରେ ଥିଲେ ସାଙ୍ଗ ବାଳକମାନେ, ଯେତିକି ସଂଖ୍ୟାରେ ଥିଲେ, ଗୋଟିଏ କମ୍ ନୁହଁ କି ଗୋଟିଏ ଅଧିକା ନୁହଁ, ଯାହାବତ୍ ଶବ୍ଦର ଅର୍ଥ ହେଉଛି ଏଇଟା। ଯଦି ମନେକର 50,000 ଥିଲେ, ଆଉ 50,000 ହେଇପାରିଲାନି ଗୋଟିଏ କମିଗଲା ନା, ବା 50,000 ଗୋଟିଏ ବଢ଼ିଗଲା ନା, ଯେତିକି ସଂଖ୍ୟକ ଥିଲେ ଯାହାବତ୍ 50,000 ମାନେ 50,000 ଭଗବାନ ଇଏ ଯାହାବତ୍ ବତ୍ସପ ବତ୍ସକ ବତ୍ସକ କହିଲେ ବତ୍ସାମାନେ, ଯେତିକି ସଂଖ୍ୟାରେ ଥିଲେ ସେତିକି ସଂଖ୍ୟାରେ ନିଜକୁ ବିସ୍ତାର କଲେ, ଗୋଟିଏ କମ୍ ନୁହଁ କି ଗୋଟିଏ ଅଧିକା ନୁହଁ। ଏବଂ ଅଳ୍ପକ ଅଳ୍ପକ କହିଲେ ଅଳ୍ପ ବୟସରେ ସେମାନେ ସବୁ ଥିଲେ, 5 ବର୍ଷର ପାଖାପାଖି ଥିଲେ। ବପୁ ଯାବତ୍ ଯାହାର ଯେଉଁଭଳି ଭାବରେ ଶରୀର ନିଜକୁ ବିସ୍ତାର କରିଦେଲେ ନୁହଁ, ଯେ ସୁଦାମ ଯିଏ ହେଇଥିଲେ ରୋର କରୁଛନ୍ତି, ହଁ ସେ ରୁଦାମ ଅଲଗା ହେଇଗଲା, ଗୋଟେ ରୂପ ହେଇଗଲା ଅଲଗା ହେଇଗଲା ନା, ଏକଦମ ସୁଦାମ ଯେମିତି ଥିଲେ ସେଇଭଳି ଭାବରେ ହେଇଗଲେ, ସୁବଳ ଯେମିତି ଥିଲେ ସେଇଭଳି ଭାବରେ ହେଇଗଲେ, ଯେତେ ସଙ୍ଗ ବତ୍ସାମାନେ ଥିଲେ ବା ବାଳକମାନେ ଥିଲେ ଏକ୍ଜାକ୍ଟ ରୂପ ସେଇ ରୂପ ଏକ୍ଜାକ୍ଟ ସେଇ ରୂପ ହେଇଗଲେ ଯାବତ୍ ବପୁ ତାଙ୍କ ଶରୀର ଯେଉଁଭଳି ଭାବରେ ଥିଲା ଶରୀର, କି ମୋଟା କି ପତଳା କି ଡେଙ୍ଗା କି ଗେଡ଼ା କି ଛୋଟା, କୁହାଯାଏ ଦେଖାଯାଏ ମଧୁମଙ୍ଗଳ ଛୋଟି ଛୋଟି ଚାଲନ୍ତି, ଏଇଟା ପ୍ରକୃତରେ କେତେ ଦୂର ସତ ମୁଁ ଜାଣିନାହିଁ, କିନ୍ତୁ ମଧୁମଙ୍ଗଳ ଛୋଟି ଛୋଟି ବାଡ଼ି ଧରି ଚାଲନ୍ତି ବୋଲି କୁହାଯାଏ ମଧୁମଙ୍ଗଳ। ଯିଏ ଯେଉଁଭଳି ଭାବରେ ଥିଲେ ଯାବତ୍ ବପୁ ସେଇଭଳି ଭାବରେ ନିଜକୁ ବିସ୍ତାର କଲେ ସେଇଭଳି ଭାବରେ ଏକ୍ଜାକ୍ଟ। ତାଙ୍କ ମା କହିବେନି ଇଏ ମୋ ପୁଅ ନୁହଁ ତ, ଆଉ କିଏ କେହି ଜାଣିପାରିବେ ନାହିଁ, କେହି ଜାଣିପାରିବେ ନାହିଁ ଇଏ ମୋ ପୁଅ ନୁହଁ ବୋଲି, କି ବର୍ଷା ମାନେ ଗାଭୀମାନେ ମଧ୍ୟ ଜାଣିପାରିବେ ନାହିଁ କି ଇଏ ଆମର ବର୍ଷା ନୁହଁ ଇଏ ଅଲଗା, କେହି ଜାଣିପାରିଲେ ନାହିଁ। ଗୋଟିଏ ବର୍ଷ କାଳ ଏ ଲୀଳା ହୋଇଥିଲା। ଏବଂ କର ଅଙ୍ଗ୍ରାଧିକମ୍, ଯାହାର ଯେଉଁଭଳି ଭାବରେ ହାତ ହାତ ଯେଉଁଭଳି ଭାବରେ ରହିଛି ସେଇଭଳି ଭାବ ହାତ ଟିକେ ଲମ୍ବା ହୋଇଗଲାଣି କି ଛୋଟଗୁଡ଼ା ଛୋଟ ହୋଇଗଲାଣି, ଆଙ୍ଗୁଠି ଯେଉଁଭଳି ଭାବରେ ଥିଲେ କାହାର ଗୋଟେ ଛଅଟି ଆଙ୍ଗୁଠି ମଧ୍ୟ ରହିଛି, ଗୋଟେ ଜଣ ଜଣଙ୍କର ଛଅଟି ଆଙ୍ଗୁଠି ରହିଯାଇଥାଏ, କାହାର ଚାରିଟି ଆଙ୍ଗୁଠି ହୋଇଯାଇଥାଏ। ସେଇଭଳି ଭାବରେ ଯାହା ଥିବ ସେଠି ଯେଉଁଭଳି ଭାବରେ ଯାହା କର, ଯାହାର ଯେଉଁଭଳି ଭାବରେ ହାତ ସେଭଳି ଭାବରେ ହାତ ହେଲା, ଯାହା ଘରେ ଯେଉଁଭଳି ଭାବରେ ପାଦ ତା'ର ସେଇଭଳି ଭାବରେ ପାଦ ହୋଇଯାଇଛି, ଏପଟ ସେପଟ ନାହିଁ। କାହାର ପାଦର ଆଙ୍ଗୁଠି ମଧ୍ୟ ଅଲଗା ଅଲଗା ରହିଛି, ପାଦରେ ମଧ୍ୟ ପଛପଟେ ସବୁ ଚିହ୍ନ ରହିଛି, ହାତରେ ମଧ୍ୟ ଚିହ୍ନ ରହିଛି ନା, ହାତରେ ଚିହ୍ନ ସମସ୍ତଙ୍କ ରହିଛି, ହାତ ଚିହ୍ନ ଦେଖି କହିଦେଇଯିବ ଆଉ ଭବିଷ୍ୟତ କ'ଣ ହେବ। ପାଦରେ ମଧ୍ୟ ଚିହ୍ନ ରହିଛି, ଭଗବାନ ପାଦର ମଧ୍ୟ ଚିହ୍ନ ରହିଛି, କିନ୍ତୁ ଏଠି ଯେଉଁ ବିସ୍ତାର କଲେ ଭଗବାନ ପାଦର ଯେଉଁ ଚିହ୍ନ ଥିଲା ସେଇଠି ଚିହ୍ନଟି ରହିଗଲା ତା ନୁହଁ। ସେ ବାଳକମାନେ ଯାବତ୍ କରାଙ୍ଘ୍ରି କୃତିକମ୍, ଯେଉଁଭଳି ଭାବରେ ଅଙ୍ଘ୍ରି ଥିଲା ତାଙ୍କର ପାଦ ଥିଲା ସେଇଭଳି ଭାବରେ ହୋଇଗଲା, ଅଲଗା ଚିହ୍ନ ହୋଇଗଲା ନା, ଏକ୍ଜାକ୍ଟ ଯେଉଁ ଚିହ୍ନ ଥିଲା ପାଦରେ ଯେଉଁ ଚିହ୍ନ ଚିହ୍ନ ସବୁ ରହିଛି, ହାତରେ ଯେଉଁ ଚିହ୍ନ ସବୁ ରହିଛି, ସବୁ ସେ ଏକ୍ଜାକ୍ଟ ସେଇଭଳି ହୋଇଗଲା ଭଗବାନଙ୍କର ଏ ଅଦ୍ଭୁତ ଲୀଳା। ଏବଂ ଯାବତ୍ ଜଷ୍ଟି ବିଷାଣମ୍, ଜଷ୍ଟି ଆମେ କହିଥିଲେ ନା, ଜଷ୍ଟି ଏବଂ ବିଷାଣମ୍, ସେ ବାମ ହାତରେ ଖୁଞ୍ଚିଥିଲେ, ବାମ ହାତ କାକେରେ ଧରିଥିଲେ, ଡାହାଣ ପଟେ ରଖିଥିଲେ ବେଣୁକୁ ଧରିଥିଲେ, ତେଣୁ ସମସ୍ତେ ସେଇଭଳି ଭାବରେ ଖାଦ୍ୟ ଗ୍ରହଣ କରୁଥିଲେ। ତେଣୁ ଯାହାର ଯେଉଁଭଳି ଭାବରେ ଜଷ୍ଟି ରହିଛି, କାହାର ମୋଟା ଜଷ୍ଟିଟିଏ, କାହାର ଛୋଟିଆ ଜଷ୍ଟିଟିଏ, କାହାର ଲମ୍ବା, କାହାର ଇଏ ଏଇଭଳି ଭାବରେ ଯାହାର ଯେଉଁ ଜଷ୍ଟି ରଖିଛନ୍ତି, ଗାଈକୁ ଚରାଇବା ପାଇଁ ଦରକାର ଜଷ୍ଟି ଦରକାର, ସେ ଜଷ୍ଟି କି ସେଇଭଳି ଭାବରେ ଜଷ୍ଟି ଭଗବାନ ସେ ଜଷ୍ଟି ହୋଇଗଲେ, ସେ ସବୁ ନେଇଗଲେ ନା, ବ୍ରହ୍ମା ନେଇଗଲେ ଆଉ କ'ଣ କିଛି ଅଛି, ସବୁ ନିଜକୁ ବିସ୍ତାର କରିଦେଲେ, ଜଷ୍ଟି ମଧ୍ୟ ହୋଇଗଲେ ଭଗବାନ ନିଜେ ଜଷ୍ଟି। ଏବଂ ବିଷାଣ, ବିଷାଣ କହିଲେ ସିଂହ, ସିଂହ ଯେଉଁ ରହିଛି ସିଂହ, ସେଇଭଳି ଭାବରେ ସିଂହ ଅନେକ ପ୍ରକାର ସିଂହ, କେଉଁଟା କଳା କେଉଁଟା ଧଳା କେଉଁଟା ହଳଦିଆ, ବିଭିନ୍ନ ପ୍ରକାର ସିଂହ ଯେଉଁ ରହିଛି, କେଉଁଟା ଛୋଟ କେଉଁ ମୋଟା ପତଳା ସବୁ ସେଇଭଳି ଭାବରେ ଏକ୍ଜାକ୍ଟ ଟିକିଏ ଏପଟ ସେପଟ ନାହିଁ। ଯାହା ହେବ ଜଷ୍ଟି ବିଷାଣ ବେଣୁ, ବେଣୁ ମଧ୍ୟ ଯାହାର ଯେଉଁଭଳି ଭାବରେ ବେଣୁ, ଯେଉଁଭଳି ଭାବରେ ବେଣୁ ସେଇଭଳି ଭାବରେ ବେଣୁ ହୋଇଯାଇଛି, ଏ ବେଣୁ ଦଳ ସେଇଭଳି ଭାବରେ ଶିଖ, ଶିଖ କହିଲେ ଶିଖା, ଶିଖାରେ ସବୁ ଖାଦ୍ୟ ସବୁ ଆଣନ୍ତି, ସେ ଶିଖା ମଧ୍ୟ ସେଇଭଳି ଭାବରେ ଭଗବାନ ନିଜକୁ ବିସ୍ତାର କରିଦେଇଛନ୍ତି। ଯାବତ୍ ବିଭୂଷା ଅମ୍ବରମ୍, ଯେଉଁ ବି ଭୂଷଣ ଧାରଣ କରିଥିଲେ, ଯିଏ ଯେଉଁ ଭୂଷଣ ଧାରଣ କରିଥିଲେ, କିଏ ଚେନ୍ ପିନ୍ଧିଥିଲା, କିଏ ହାର ପିନ୍ଧିଥିଲା, କିଏ କ'ଣ ପିନ୍ଧିଥିଲା, କିଏ କୁଣ୍ଡ ଲଗେଇଥିଲା, କିଏ କ'ଣ ସବୁ କରିଥିଲେ, ଯେଉଁଭଳି ଭୂଷଣ ସବୁ ରହିଛି ସେଇଭଳି ଭାବରେ ନିଜକୁ, ସେ ଭୂଷଣ ହେଉଛି ସେ ଅଳଙ୍କାର, ସେଗୁଡ଼ା ସେ ଅଳଙ୍କାର ନୁହେଁ, ସେ ଭଗବାନ ନିଜକୁ ବିସ୍ତାର କରିଦେଇଛନ୍ତି ସେଇ ଭୂଷଣ ରୂପରେ। ଏବଂ ଅମ୍ବରମ୍, ଯେଉଁ ବସ୍ତ୍ର ପରିଧାନ କରିଛନ୍ତି, ସେ ବସ୍ତ୍ର ମଧ୍ୟ ଭଗବାନ ହୋଇଯାଇଛନ୍ତି, ବସ୍ତ୍ର ଆଉ କିଛି ନୁହଁ, କେଉଁ କପଡ଼ା ତିଆରି କରି କରାହେଲା ଆସିଲା ତା ପାଇଁ ତା ନୁହଁ, ନିଜକୁ ସେହିଭଳି ଭାବରେ ଏଯା ଇଏ ହେଉଛି ଭଗବାନ ଅମ୍ବର, ଯେଉଁଭଳିଆ ବସ୍ତ୍ର କାହାର ଲୁଗାଟରେ କେଉଁଠି ଗୋଟେ ଚିରି ଯାଇଛି, କଣ୍ଟା ଟିକେ ଲାଗିଯାଇଛି, କ'ଣ ଟିକେ ଚିରି ଯାଇଛି, କିନ୍ତୁ ସେଇଭଳି ଚିରି ଚିରାଟା ମଧ୍ୟ ହୋଇଗଲା, କେତେ କ'ଣ ସବୁ ରହିଛି ବସ୍ତ୍ରରେ, କେତେ ହଜାର ହଜାର ସଂଖ୍ୟାରେ ସବୁ ରହିଛନ୍ତି ବସ୍ତ୍ର ମଧ୍ୟ ତାଙ୍କର ସେଇଭଳି ଭାବରେ ରହିଛି, କାହାର ବସ୍ତ୍ରରେ କେଉଁଠି କଳା ଟିକେ ଦାଗ ଟିକେ ଲାଗିଯାଇଛି, କାହାର ଟିକେ କ'ଣ ହୋଇଯାଇଛି, ସବୁ ଏକ୍ଜାକ୍ଟ ସେଇଭଳି ହୋଇଗଲା ଭଗବାନ ସେ ଏକ୍ଜାକ୍ଟ ଯାହାବତ୍ କୁହାଯାଉଛି ବିଭୂଷାମ୍ବରମ୍, ଯାହାବତ୍ ଶୀଳ, ଖାଲି ନିଜକୁ ବିସ୍ତାର କରିଦେଲେ ସେତିକି ନୁହଁ, ଯାହାବତ୍ ଶୀଳ, ଯାହାର ଯେଉଁଭଳି ଭାବରେ ବ୍ୟବହାର, କାହାର କେଉଁଭଳି ଭାବରେ ସ୍ୱଭାବ ସବୁ ରହିଛି, କିଏ ବହୁତ କଥା କହୁଥିବ ସବୁବେଳେ କଥା କହୁଥିବ, କିଏ ସବୁବେଳେ ନୀରବ ରହୁଥିବ, କିଏ ଗମ୍ଭୀର ରହୁଥିବ, କିଏ ଏଇଭଳି ଭାବରେ ବିଭିନ୍ନ ପ୍ରକାର ସ୍ୱଭାବ ରହିଛି, ତେଣୁ ସେହିଭଳି ଭାବେ ଯାହାବତ୍ ଶୀଳ, ଖାଲି ଯିଏ ନିଜକୁ ବିସ୍ତାର କରିଦେଲେ ତାଙ୍କର ଶୀଳ ଅଲଗା ହୋଇଗଲା ନା, ସେହି ଶୀଳ ଯାହାବତ୍ ଶୀଳ ଗୁଣ, ଏହାର ଯେଉଁ ଗୁଣ ସବୁ ରହିଛି, କାହାର କେତେ ସବୁ ଗୁଣ ସବୁ ରହିଛି, ଅଭିଧା ଅଭିଧା ଆକୃତି, ତାଙ୍କର ଆକୃତି ଯେଉଁଭଳି ବି ଏକ୍ଜାକ୍ଟ ଯେଉଁଭଳି ଭାବେ ରୂପ ଯେଉଁଭଳିଆ ମୁହଁ, ଯେଉଁଭଳିଆ ହାତ, ଯେଉଁଭଳିଆ ଗୋଡ଼, ଯେଉଁଭଳିଆ ଶରୀର, ଯେଉଁଭଳିଆ ମସ୍ତକ, ଯେଉଁଭଳିଆ ମଥା, ଯେଉଁଭଳିଆ ଭାବରେ ଚକ୍ଷୁ, ଯେଉଁଭଳିଆ ନାସିକା, ଯେଉଁଭଳିଆ କର୍ଣ୍ଣ, ଏଭଳି ଭାବରେ ଯାହାବତ୍ ଏକ୍ଜାକ୍ଟଲି ଯାହାବତ୍ ଅଭିଧାକୃତି ବୟୋ ସମସ୍ତେ ଏକ୍ଜାକ୍ଟ ପାଞ୍ଚ ବର୍ଷ ନୁହଁ, କାହାର ଚାରି ବର୍ଷ ତିନି ମାସ, କାହାର ଚାରି ବର୍ଷ ଚାରି ମାସ, କାହାର ଚାରି ବର୍ଷ ଦୁଇ ମାସ ଦୁଇ ଦିନ, ଏଭଳି ଯାହାବତ୍ ବୟୋ ଯାହାର ଯେତିକି ବୟସ ସେଭଳି ଭାବରେ ହେଇଗଲେ ଭଗବାନ ଯାହାବତ୍ ଯାହାବତ୍ ବିହାର ଆଦି କଣ କିଏ କେଉଁଭଳି ଭାବରେ ତାହାର କ'ଣ କେଉଁଥିରେ ଆନନ୍ଦ ରହିଛି, କାହାକୁ କାହାକୁ ଲାଗୁଛି ରସଗୋଲା ଭଲ ଲାଗୁଛି, କାହାକୁ ଗୁଲାବଜାମୁ ଭଲ ଲାଗୁଛି, କାହାକୁ ଆଳୁଚପ ଭଲ ଲାଗୁଛି, କାହାକୁ ବାଇଗଣ ଭଲ ଲାଗୁଛି, କାହାକୁ ଆଖୁରସ ଭଲ ଲାଗୁଛି, ଏହିଭଳି ଭାବରେ କାହାର କ'ଣ ସବୁ ରହିଛି ବିହାର ତାଙ୍କର ଆନନ୍ଦ ସେଇଟା କାହାର କ'ଣ ଆନନ୍ଦ ବିହାର ଆଦିକମ୍ ଆଦିକମ୍ରେ ଆଉ ସବୁ କଥା ରହିଗଲା ଆଉ କ'ଣ ଗୋଟେ ଗୋଟେ ବ୍ୟକ୍ତିମାନେ ତାହାର କେତେ କ'ଣ ସବୁ ରହିଛି ଜୀବନରୁ ଆରମ୍ଭ କରି ଆରମ୍ଭରୁ ପିଲାଦିନଠୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ତାଙ୍କର ଯେଉଁ ବିଭିନ୍ନ ପ୍ରକାର ଅନୁଭୂତି, ଯେଉଁ ପ୍ରକାର କଥା, ଯେଉଁ ପ୍ରକାର ମାଡ଼ ଖାଇଥିବେ, ଯେଉଁ ପ୍ରକାର ଗାଳି ଦେଇଥିବେ, ଯାହା ସବୁ କରିଥିବେ ଆଦି କମ୍ ଏସବୁ ହେଇଗଲା ଭଗବାନ ଏଇଭଳି ଭାବରେ ହେଇଗଲେ ନୁହଁ ଭଗବାନ ସୁଦାମ ହେଇଗଲେ ଦଶ ବର୍ଷ କ'ଣ ବର୍ଷକ ତଳେ କ'ଣ ହେଇଥିଲା ସେ ଜାଣିନାହାନ୍ତି, ମା ଗୋଟେ କଥା କହିଥିଲେ ସେଇଟା ସେ ଜାଣିନାହାନ୍ତି, ସେ ବିଲକୁଲ ଜାଣିନାହାନ୍ତି ସେ ଜିନିଷଟା ସବୁ ଜାଣିଛନ୍ତି ଏକ୍ଜାକ୍ଟ ଏବଂ ସର୍ବଂ ବିଷ୍ଣୁମୟଂ ଗିରୋ ଗିରୋ ସବୁକିଛି ଭଗବାନ ନିଜକୁ ବିସ୍ତାର କରିଦେଇଥିଲେ ଅଙ୍ଗବତ୍ ଅଙ୍ଗ ବଦଜଃ ସର୍ବସ୍ୱରୂପ ବଭୁ ତେଣୁ ତାଙ୍କର କଣ୍ଠସ୍ୱର କଣ୍ଠସ୍ୱର ରହିଛି କାହାର କେମିତି କଣ୍ଠସ୍ୱର ରହିଛି ଆମେ ଯଦି ଅନ୍ଧ ବ୍ୟକ୍ତି ଜଣେ ହେଇଥିଲେ ମଧ୍ୟ ସେ କଣ୍ଠରୁ ଜାଣିପାରିବ ଇଏ ଅମକ ବୋଲି କାରଣ କଣ୍ଠସ୍ୱର ସମସ୍ତଙ୍କ କଣ୍ଠସ୍ୱର ଅଲଗା ଏଠି ଆମ ରଘୁନନ୍ଦନ ଧାମରେ ଯେତେ ବ୍ୟକ୍ତି ଅଛନ୍ତି ସମସ୍ତଙ୍କର କଣ୍ଠସ୍ୱର କାହାର ସମାନ ଅନ୍ୟ ସହିତ ସମାନ ନୁହଁ ଅଲଗା 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 କାହାର କଣ୍ଠସ୍ୱର ସମାନ ନାହିଁ ଏମିତିକି ଆମେ ଜାଣୁଛେ ଏ ଯେଉଁ ଗାଈମାନଙ୍କର ଗୋଟିଏ ଶବ୍ଦ ଏକାଭଳିଆ ଶବ୍ଦ କିନ୍ତୁ ସହିତ ଶବ୍ଦ ଏକାଭଳି ନୁହଁ ତାଙ୍କର ସବୁ ଶବ୍ଦ ମଧ୍ୟ ଅଲଗା ରହିଛି ଆମେ ସେଇଟା ଜାଣିପାରୁନେ କିନ୍ତୁ ସେ ଶବ୍ଦରୁ ଜାଣିହେବ ସମସ୍ତଙ୍କର ଶବ୍ଦ ଅଲଗା ସବୁ ରହିଛି କଣ୍ଠସ୍ୱର ଏଭଳି ଭଗବାନ ସୃଷ୍ଟି କରିଛନ୍ତି ତେଣୁ ଅଙ୍ଗ ସେମାନଙ୍କ କଣ୍ଠସ୍ୱର ମଧ୍ୟ ସେଭଳି ଭାବରେ ଏବଂ ଅଜହ କୃଷ୍ଣ ସର୍ବସ୍ୱରୂପ ବଭୁ ଭଗବାନ କୃଷ୍ଣ ଅଜହ ଯାହାଙ୍କର ଜନ୍ମ ନାହିଁ ସେ ଏହିସବୁ ଲୀଳା କରୁଛନ୍ତି ସର୍ବସ୍ୱରୂପ ଯାହାର ଯେଉଁଭଳି ଭାବରେ ସ୍ୱରୂପ ରହିଛି ସେହିଭଳି ଭାବରେ ଭଗବାନ ନିଜକୁ ବିସ୍ତାର କରିଦେଲେ ଆମେ ଚିନ୍ତା କରିପାରିବା ନାହିଁ ଏଭଳି ଲୀଳା ସବୁ ରହିଛି ଭଗବାନଙ୍କର ପୁଣି ଆଦିକ ଭିତରେ ଆଦି ମାନେ ବହୁତ ଜିନିଷ ରହିଛି ତା ଭିତରେ ଆଦି ଆଦି ସବୁ ଆଦିରେ ଲିମିଟ୍ ନାହିଁ ଏବେ କଥା ରହିଛି ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ନିଜକୁ କଳ୍ପନାତୀତ ରୂପେ ବିସ୍ତାର କରିପାରନ୍ତି ତଥାପି ସେ ନିଜ ଆଦି ପୁରୁଷ ରୂପରୁ ଚ୍ୟୁତ ହୁଅନ୍ତି ନାହିଁ ତେଣୁ ତାଙ୍କର ନାମ ଅଚ୍ୟୁତ ଏତେ ସବୁ ବିସ୍ତାର କରିଦେଲେ ତାଙ୍କର ଅରିଜିନାଲ ଫର୍ମ ଚାଲିଗଲା ତା ନୁହଁ ଅରିଜିନାଲ ଫର୍ମ ଯେମିତି ସେମିତି ରହିଲା ଅଚ୍ୟୁତ ସେଥିପାଇଁ କୁହାଯାଏ ଯେ ବିଭିନ୍ନ ବୈଷ୍ଣବ ଆଚାର୍ଯ୍ୟମାନେ ବିଭିନ୍ନ ଫିଲୋସଫି ଦେଇଛନ୍ତି ବିଶିଷ୍ଟା ବିଶୁଦ୍ଧାଦ୍ୱୈତ ବିଶିଷ୍ଟାଦ୍ୱୈତ ଦ୍ୱୈତାଦ୍ୱୈତ ଇତ୍ୟାଦି ଭଗବାନ ଆଉ ଜୀବମାନ ଭିତରେ ଯେଉଁ ତଫାତ୍ ସବୁ ରହିଛି ଏ ବିଷୟରେ କିନ୍ତୁ ଆମର ମହାପ୍ରଭୁ ଦେଇଛନ୍ତି ଆମର ପକ୍ଷରେ ଆଚାର୍ଯ୍ୟମାନଙ୍କ ନିକଟରୁ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ଶିକ୍ଷା ଗ୍ରହଣ କରିବା କର୍ତ୍ତବ୍ୟ ଆଚାର୍ଯ୍ୟବାନ ପୁରୁଷ ବେଦ ଆଚାର୍ଯ୍ୟମାନେ ଯେଭଳି ଭାବରେ ପ୍ରଦର୍ଶନ କରିଛନ୍ତି ପନ୍ଥା ସେଇଟାକୁ ଆମେ ଗ୍ରହଣ କରିବା ତେଣୁ ଏଇଭଳି ଭାବରେ ଯେଉଁ ବ୍ରହ୍ମା ଯେଉଁ ନେଇଗଲେ ଭଗବାନଙ୍କର କାର୍ଯ୍ୟ ସାଧିତ ହେଇଗଲା ବ୍ରହ୍ମା ଚୋରି ବ୍ରହ୍ମା ନିନ୍ଦିତ ହେବେ ଚୋରି କଲେ ବୋଲି ନିନ୍ଦିତ ହେବେ ତ୍ରିଭୁବନରେ କିନ୍ତୁ ଭଗବାନଙ୍କର କାର୍ଯ୍ୟ ସେଇ ମାଧ୍ୟମରେ ଭଗବାନଙ୍କ କାର୍ଯ୍ୟ ସାଧିତ ହେଇଗଲା ତାଙ୍କର ସମସ୍ତ ମାଆମାନଙ୍କୁ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କଲେ ତେଣୁ ଏଠି କହୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି ଆଦିକ ଶବ୍ଦର ଅର୍ଥରେ ଆଦିକ ଶବ୍ଦର ଅର୍ଥ କ'ଣ ହେଉଛି ନା ମସ୍ତକ ଆଦି ଅଙ୍ଗାନୀ ମସ୍ତକ କାହାର କେଉଁଭଳି ମସ୍ତକ ରହିଛି କାହାର ଚନ୍ଦା ରହିଛନ୍ତି କିଏ କାହାର ବହୁତ ଧନ କେଶ କାହାର କୁଞ୍ଚ କୁଞ୍ଚିତ କେଶ କାହାର କିଭଳି ଭାବରେ ଅଲଗା 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 ସମସ୍ତଙ୍କର ରହିଛି ମସ୍ତକ। ସେହିଭଳି ଭାବରେ ଅଙ୍ଗାନି ଅଙ୍ଗ ମଧ୍ୟରେ ରୋମ ସମସ୍ତଙ୍କ ରୋମ ସମାନ ନୁହଁ, ଅଲଗା ଅଲଗା ପ୍ରକାର ରହିଛି। ନଖ ଶରୀରରୁ ଗୋଟେ ଗନ୍ଧ ବାହାରିବ ସମସ୍ତଙ୍କର ଗନ୍ଧ, ସମସ୍ତଙ୍କ ସ୍ୱର ବର୍ଣ୍ଣାଦି ତାଙ୍କର ଶରୀର ରଙ୍ଗ କାହାର କଳା କାହାର ଗୋରା ଶ୍ୟାମଳ କାହାର କିଭଳି ଭାବରେ ରଙ୍ଗ ସ୍ୱର ହୋଇଛି ଅଲଗା ଅଲଗା ରଙ୍ଗ। ଶୀଳଙ୍ଗ କହିଲେ ସ୍ୱଭାବ, କିଏ ଶାନ୍ତ କିଏ ବହୁତ ବୁଦ୍ଧିମାନ କିଏ ବହୁତ ଦକ୍ଷ ଏହିଭଳି ଭାବରେ। ଅଭିଧା ନାମ ବାକ୍ୟଂ ବା କୃତିକର୍ମ ଦ୍ୱିତୀୟାଦି ଶବ୍ଦେନ ଏଠି କୁହାଗଲା ଅଭିଧା କହିଲେ ନାମ, ଏହିଭଳି ଭାବରେ ତାଙ୍କର ସବୁ ନିଜକୁ ବିସ୍ତାର କଲେ। ଏବଂ ଏଠି ଦୁଇଥର ଆଦି କୁହାଯାଇଛି, ଆଉ ଗୋଟେ ଦ୍ୱିତୀୟର ଆଦିର ଶବ୍ଦର ଅର୍ଥ ହେଉଛି ପିତୃମାତ୍ରାଦିଷୁ ବ୍ୟବହରଣ ପୂର୍ବା ଚରିତ ସ୍ମରଣାଦି, ମାଆଙ୍କୁ କିଏ କିଭଳି ଭାବରେ ବ୍ୟବହାର କରନ୍ତି। ଆମ ଗୋଟେ ମାଆର ଯଦି ଦଶଟା ପିଲା ଥିଲେ ମଧ୍ୟ ସମସ୍ତଙ୍କ ବ୍ୟବହାର ସମାନ ନୁହଁ, କାହାର କେଉଁଭଳି ବ୍ୟବହାର ରହିଛି। ମାଆକୁ କିଏ କେଉଁ କେଉଁ ଭଲ ଲାଗେ, କେଉଁ କେଉଁ ଦୁଷ୍ଟ ଲାଗେ, କେଉଁ କେଉଁ ଏସବୁ ରହିଛି। ଭଗବାନ ମଧ୍ୟ ସେଇଭଳି ଭାବରେ ଏମିତି ହେଲେନି, ନିଜକୁ ବିସ୍ତାର କରିଦେଲେ କିନ୍ତୁ ତାଙ୍କର ଅଲଗା ସ୍ୱଭାବ ହେଇଗଲା ନା, ଯେଉଁ ସ୍ୱଭାବ ଥିଲା ସେଇ ସ୍ୱଭାବ। ଏବଂ ପୂର୍ବ ଚରିତ ସ୍ମରଣ ଆଦି ଗୋଟେ ଲୀଳା ଗୋଟେ ଘଟଣାଟା ହେଇଥିଲା, ଏ ଘଟଣାଟା ଗୋଟେ ବଡ଼ ଆଶ୍ଚର୍ଯ୍ୟ ଘଟଣା ଗୋଟେ ହେଇଥିଲା ତାଙ୍କ ଘରେ ବା ତାଙ୍କ ଜୀବନରେ, ସେଇଟାକୁ ଯେ ସେ ଜାଣିନାହାନ୍ତି ତା ନୁହଁ, ଅତୀତରେ କ'ଣ ହେଇଥିଲା ସବୁ ସେ ଜାଣିଛନ୍ତି। ଏଇଭଳି ଭାବରେ ନିଜକୁ ବିସ୍ତାର କରିଦେଲେ ଭଗବାନ, ତେଣୁ 20 ଶ୍ଳୋକରେ କହୁଛନ୍ତି ସ୍ୱୟଂ ଆତ୍ମା ମଗୋ ବତ୍ସାନ୍ ପ୍ରତିବାଜ୍ୟାତ୍ମବତ୍ସପେ କ୍ରୀଡ଼ାନ୍ନାତ୍ମା ବିହାରେଶ୍ୱ ସର୍ବାତ୍ମା ପ୍ରାବିଶ୍ରଜ। ଏଠି ବହୁତ ଥର ଆତ୍ମା ଶବ୍ଦ ବ୍ୟବହାର କରାଯାଇଛି, ଆତ୍ମା ଶବ୍ଦ କହିଲେ ଭଗବାନ ନିଜକୁ ବିସ୍ତାର କରିଛନ୍ତି। ଆପଣମାନଙ୍କ ମନେ ପକାନ୍ତୁ, ମନେ କଥା କହିଥିଲୁ ଯେତେବେଳେ ସକାଳେ ଆସିଥିଲେ, ସକାଳେ ସେଦିନ ସକାଳେ ଯେଉଁ ଆସିଥିଲେ ସକାଳେ ଭଗବାନ ସିଂହାବାଦ କରିଦେଇଥିଲେ। ଆଜି ବନରେ ବନାଶୟ କ୍ୱଚିତ ବନାଶୟ, ବନରେ ଟିଫିନ୍ ଗ୍ରହଣ କରେ ବ୍ରେକଫାଷ୍ଟ ନେବା କହିକିରି ସିଂହାରେ ବାଜା ବଜାଇ ଦେଇଥିଲେ ଏବଂ ସମସ୍ତେ ସେଇଭଳି ଭାବରେ ଚାଲିଥିଲେ। ଭଗବାନ ଆସୁଛନ୍ତି, ଭଗବାନଙ୍କ ସହିତ ସମସ୍ତେ ମିଶି ଯାଉଛନ୍ତି, ଆସି ବାଟରେ ସବୁ ବିଭିନ୍ନ ଗୋଟିଏ ସ୍ଥାନରୁ ବାହାରୁ ନାହାନ୍ତି, ନିଜ ନିଜ ଘରୁ ବାହାରୁଛନ୍ତି, ତାଙ୍କର ବାଛୁରୀମାନଙ୍କୁ ଧରିକି ବାହାରୁଛନ୍ତି। ଭଗବାନ ଆସୁଛନ୍ତି, ଭଗବାନଙ୍କ ସହିତ ମିଶି ଯାଉଛନ୍ତି, ବା ବର୍ଷାମାନେ ଭଗବାନ ବର୍ଷାଙ୍କ ସହିତ ମିଶିଗଲେ, ଆଉ ଏମାନେ ସବୁ ଭଗବାନଙ୍କ ସହିତ ମିଶିଗଲେ। ଏଇଭଳି ଭାବରେ ମିଶିକି ଯାଇକିରି ଗାଁର ବାହାରେ ଏ ଯେଉଁ ଗୋକୁଳର ଲୀଳା, ଏଇଟା ହେଉଛି ବୃନ୍ଦାବନ ଲୀଳା, ବସୌତୀ ନାମକ ସ୍ଥାନରେ ଏଇସବୁ ଲୀଳାଟି ହେଇଥିଲା। ଏଇଭଳି ଭାବରେ ଗାଁରୁ ବାହାରିଲେ ସମସ୍ତେ ମିଶିକିରି ବିରାଟ ଅସଂଖ୍ୟ ବତ୍ସା ବାଳକ। ଏଇଭଳି ଭାବରେ ବଳରାମ ସେଦିନ ଆସିନଥିଲେ, ତେଣୁ ଏଇଭଳି ଭାବରେ ଭଗବାନ କ'ଣ କଲେ, ସବୁ ତାଙ୍କ ଗୃହକୁ ବର୍ତ୍ତମାନ ଯିବେ, ନିଜକୁ ବିସ୍ତାର କରିଦେଲେ। ବିସ୍ତାର କରିବା ପାଇଁ ଲାଗିଗଲା, କେତେ ସମୟ ଲାଗିଗଲା ଏସବୁ ନୁହଁ, ତା ନୁହଁ, ଆମେ ପିଠା ତିଆରି କରୁଛୁ, ଆମେ ଘଣ୍ଟା ଘଣ୍ଟା ଲାଗିଛି ପିଠା ତିଆରି କରିବା ପାଇଁ, କିନ୍ତୁ ଭଗବାନ ଏତେ ଲୋକଙ୍କୁ ତିଆରି କଲେ, ଏତେ ବର୍ଷା ବାଳକ ଏତେ ବର୍ଷାକୁ ତିଆରି କଲେ, ଏତେ ସିଂହା ଏତେ ବେଣୀ ଏତେ ବା ଜଷ୍ଟି ଏତେ ସବୁ ତିଆରି କଲେ, ଏତେ ବସ୍ତ୍ର ଏତେ କ'ଣ ସବୁ ତିଆରି କରିଦେଲେ, ସମୟ ଟିକେ ଲାଗିଲେ ନା, ଗୋଟିଏ ୱିଦିନ୍ ଏ ମୁମେଣ୍ଟ ଫ୍ରାକ୍ସନ୍ ଅଫ୍ ଏ ସେକେଣ୍ଡ। ଏବଂ ଏଇଭଳି ଭାବରେ ଭଗବାନ ଯେଉଁ ବିସ୍ତାର କରି ବର୍ତ୍ତମାନ ସ୍ୱୟଂ ମହାତ୍ମାତ୍ମା ଗୋବତ୍ସାନ୍, ତାଙ୍କ ବାଳକମାନେ ଯେଉଁ ଥିଲେ ସେ ନିଜେ, ସେ ସୁଦାମନ ସେଇ ଭଗବାନ କୃଷ୍ଣ, ସେ ସୁବର୍ଣ୍ଣ ସେଇ ଭଗବାନ କୃଷ୍ଣ, ସମସ୍ତେ ସେ ଆତ୍ମା, ସବୁକିଛି ଆତ୍ମା ନିଜେ। ଏବଂ ଆତ୍ମା ଗୋବତ୍ସାନ୍, ଏବଂ ବତ୍ସାମାନେ ଯେଉଁ ରହିଥିଲେ ସେମାନେ ମଧ୍ୟ ସେଇ ଭଗବାନ ନିଜେ, ଆତ୍ମା ନିଜେ ସେଇ ଭଗବାନ ଗୋବତ୍ସାନ୍। ପ୍ରତିବାର୍ଯ୍ୟ ଆତ୍ମବତ୍ସ ପାଇ, ତେଣୁ ଯେତେବେଳେ ଯାଉଛନ୍ତି ଏଠୁ ଗଲେ, ବଣରୁ ଗଲେ, ବର୍ତ୍ତମାନ ଘରକୁ ଯିବେ, ଯେ ଯାହା ଯାହା ଘର ପଡ଼ିଲା, ଯାହାର ଯେଉଁଠି ଘରେ ରହିଛି ସେ ଘରେ ସବୁ ଯିବେ ନା, ବର୍ଷାମାନେ ତାଙ୍କ ଘରକୁ ଯିବେ, ତେଣୁ ପ୍ରତିବାର୍ଯ୍ୟ ହଁ ସେଇ ସେଇ ନିଜେ ଭଗବାନ କୃଷ୍ଣ ସେଇ ସେ ଆସିକି କହିବେ ମୋର ଇଏ ମୋର ବକ୍ସା ଇଏ ମୋର ବକ୍ସା କହିକି ସେଠି ରହିବ ଇଏ ଚାଲ ଆମର ଘର ଚାଲ ଆମର ଘର ଏଇଟା ଆମର ଯିବା ଏମିତି ପ୍ରବେଶ କର ପ୍ରବେଶ କର ଏଇ ନିଜେ ସେ ଭଗବାନ ସମସ୍ତେ ସେଇ ଭଗବାନ ଶଙ୍ଖ ବାଜ କିନ୍ତୁ ଅଲଗା ଜୟ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଜୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଦେବ କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଜୟ ବେକାଳ କାଳଜୀ କି ଜୟ ଗୌରମାନନ୍ଦେ ତେଣୁ ଭଗବାନ ତାଙ୍କ ଶ୍ରୀଦାମର ଘର ପଡ଼ିଲା ଭଗବାନ ଆସି ପହଞ୍ଚିଯିବେ ଏଇ ବର୍ଷ ମାନେ ମୋର ଏଇଟାକୁ ତାକୁ ଇଏ କର ଛାଡ଼ 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 ବୁଝିବ ବର୍ଷ ମାନଙ୍କୁ ଥିବେ ଆମ ଘରକୁ ଯିବେ ଚାଲ ଚାଲ ଆମ ଘର ପଟେ ଯିବା ଏପଟେ ଯିବେ ଯାହା ଯାହା ଘରକୁ ଯିବେ ନା ଏଇଭଳି ବାହାରୁ ଭଗବାନ ନିଜକୁ ଏଇଭଳିଆ ନିଜେ ସେଇ ସବୁ ସେଇ ବସା ସେଇ ବାଳକ ସେଇ ସବୁ ସେଇ ଏଇ ଅଲଗା କେହି ନୁହନ୍ତି ହଁ କିନ୍ତୁ ତାଙ୍କ ଭିତରେ ଘରକୁ ଯାଉଛନ୍ତି ପ୍ରତିଭାର୍ଯ୍ୟ ଆତ୍ମବସ୍ୟ ଆଉ ତାଙ୍କୁ ବାହାରକୁ ଆଗକୁ ନେବାକୁ ଦେବେନି ଏଇଠି ଯିବା ଆମ ଘରକୁ ଆମ ଘରକୁ ଯିବା କହିକି ତାଙ୍କୁ ସବୁ ନେବେ ଅଡ଼େଇବେ ଅଡ଼େଇକି ନେବେ କ୍ରୀଡ଼ନ ନା ଆତ୍ମବିହାର ଏଇଭଳି ଭାବରେ ଭଗବାନ କ୍ରୀଡ଼ା କରୁଛନ୍ତି ଆତ୍ମବିହାର ଆମେ ଚିନ୍ତା କରିପାରିବା ନା ଏଇଭଳି ପିଲାକୁ କିଏ ଭଗବାନ ନିଜେ ନିଜର ସହିତ କ୍ରୀଡ଼ା କରୁଛନ୍ତି ଆନନ୍ଦ ପ୍ରାପ୍ତ ହେଉଛନ୍ତି ଭଗବାନ ଆନନ୍ଦ ଘନ ସିଏ ଏଇଭଳି ଭାବରେ କ୍ରୀଡ଼ନ ଭଗବାନ କ୍ରୀଡ଼ା ଚାଲିଛି ଭଗବାନ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଚାଲିବ ଆତ୍ମବିହାରେଶ୍ଚ ସେଇ ଭଗବାନ କୃଷ୍ଣ ସେ ଶ୍ରୀରାମ ହେଇଛନ୍ତି ସେଇ ଭଗବାନ କୃଷ୍ଣ ସେ ସୁବଳ ହେଇଛନ୍ତି ଏଇଭଳି ଭାବରେ ସବୁ ନିଜେ ସେଇ କୃଷ୍ଣ ବିହାର କରୁଛନ୍ତି ବିହାରେଶ୍ଚ ଚ ଶବ୍ଦରେ ମଧ୍ୟ ଆଉ କଥା ରହିଛି ସର୍ବାତ୍ମା ପ୍ରାଭିଷଦ ବ୍ରଜମ ଏଇଭଳି ଭାବରେ ବ୍ରଜକୁ ପ୍ରବେଶ କଲେ ଏଇ ଯେ ଗୋକୁଳକୁ ପ୍ରବେଶ କରୁଛନ୍ତି ଭଗବାନ ସର୍ବାତ୍ମା ସେ ନିଜକୁ ବିସ୍ତାର କରିଛନ୍ତି ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି କି ଏପରିକି ବଳରାମଙ୍କ ଅଜ୍ଞାନ ସ୍ତରରେ ସେମାନଙ୍କ ରୂପ ଧାରଣ କରି ପୂର୍ବବତ୍ ଲୀଳା ବିଳାସ କରିବାକୁ ଲାଗିଲେ ବଳରାମ ମଧ୍ୟ ଜାଣିପାରିଲେ ନାହିଁ ଏ ଲୀଳାକୁ ଭଗବାନ ଯଦି ବଳରାମ ମଧ୍ୟ ଭଗବାନ କିନ୍ତୁ ସିଏ ମଧ୍ୟ ଜାଣିପାରିଲେ ନାହିଁ ଆଜି ବହୁତ କଥା ରହିଛି ଆ ଭିତରେ କିନ୍ତୁ ବଳରାମ ମଧ୍ୟ ଜାଣିପାରିଲେ ନାହିଁ ଆମେ କହିବା ସେ କଥା କିନ୍ତୁ ସେ ନିଜେ ହିଁ ଥିଲେ ସେଇ ସମସ୍ତ ବାଛୁରୀ ଏବଂ ଗୋପାଳ ବାଳକ ଏହା ହିଁ ଶ୍ରୀ କୃଷ୍ଣଙ୍କର ଅଚିନ୍ତ ଶକ୍ତି ଅଟେ ଜୀବ ଗୋସ୍ୱାମୀ ତା ବିଶ୍ଳେଷଣ କରିଛନ୍ତି ରାଧା କୃଷ୍ଣ ପ୍ରଣୟ ବିକୃତି ରାଧୁନୀ ଶକ୍ତିର ସ୍ମାର୍ଟ ରାଧାଷ୍ଟମୀ ଆସିବ ରାଧାଙ୍କ ବିଷୟରେ କୁହାଯିବ ସେ ଏକ ତତ୍ତ୍ୱ କିନ୍ତୁ ନିଜକୁ ବିସ୍ତାର କରିଛନ୍ତି ଏସବୁ ଯୋଗମାୟାଙ୍କ ଦ୍ୱାରା ସମ୍ପାଦିତ ହେଉଥିଲା ଯେଉଁମାନେ ମହାମାୟାଙ୍କ ଅଧୀନ ସେମାନଙ୍କ ନିକଟରେ ତାହା ଅଚିନ୍ତ ଅଟେ ସମସ୍ତେ ସେଇଟା ବୁଝିପାରିବେ ନାହିଁ ଏଇଭଳି ଭାବରେ ପାଞ୍ଚଟି ଶ୍ଳୋକରେ ଏଇଟା ବର୍ଣ୍ଣନା କରାଯିବ କେମିତି ଭଗବାନ ଏଇଭଳି ଭାବରେ ଗୋଟିଏ ବର୍ଷ କାଳ ଲୀଳା କଲେ କେହି ଜାଣିପାରିଲେ ନାହିଁ ଜୀବ ଗୋସ୍ୱାମୀ କହୁଛନ୍ତି ଆମେ ସେଇଟା ଏତେ ଆଲୋଚନା କରିବା ନାହିଁ ଯାହାକୁ ସେ ଆଗରୁ ଶ୍ଳୋକ ଉଦ୍ଧାର କରିଛନ୍ତି ଏଇଭଳି ଭାବରେ ତତ୍ତତ୍ ବର୍ଷାନ୍ ପୃଥକିତ୍ୱା ତତ୍ତତ୍ ଗୋଷ୍ଠେ ନିବେଶ ତତ୍ତତ୍ ଆତ୍ମା ଭଗବତ ରାଜନ ତତ୍ତତ୍ ସଦ୍ମ ପ୍ରବିଷ୍ଟବାନ ଏଇଭଳି ଭାବରେ ଯେଉଁ ଯେଉଁ ନିଜ ନିଜ ଘରକୁ ତତ୍ତତ୍ ବର୍ଷାନ୍ ପୃଥକିତ୍ୱା ସବୁ ବର୍ଷା ମିଶିକିରି ଆସୁଛନ୍ତି କିନ୍ତୁ ଭଗବାନ ତାଙ୍କ ଘର ପଡ଼ିଗଲା ସେ ବର୍ଷାମାନଙ୍କୁ ଅଲଗା କରିଦେଲେ ପୃଥକ କରିଦେଲେ ତତ୍ତତ୍ ଗୋଷ୍ଠୀ ନିବେଶ ତାଙ୍କର ଗୋଷ୍ଠୀକୁ ସେମାନେ ଯିବେ ତାଙ୍କ ନିଜର ଘରକୁ ଯିବେ ତାଙ୍କର ଯେଉଁଠି ରହୁଛନ୍ତି ଗୁହାଳକୁ ଯିବେ ସେମାନେ ସବୁ ତତ୍ତତ୍ ଆତ୍ମା ଭଗବତ ରାଜନ ଏବଂ ସେ ସଖା ଯେଉଁମାନେ ସବୁ ବାଳକମାନେ ରହିଛନ୍ତି ସେ ଭଗବାନ ନିଜେ ସେ ନିଜେ ବର୍ତ୍ତମାନ ଏଇଭଳି ଭାବରେ କହେ ଏଇଟା ଆମେ ଯିବା ଏପଟକୁ ଏଇଭଳି ଭାବରେ କହିକି ସଦ୍ମ ତତ୍ତତ୍ ସଦ୍ମ ପ୍ରବିଷ୍ଟବାନ ନିଜ ନିଜ ଘରକୁ ପ୍ରବେଶ କରୁଛନ୍ତି ସଦ୍ମ ନିଜ ନିଜ ଘରକୁ ସବୁ ଗଲେ ଏଇଭଳି ଭାବରେ ଶ୍ରୀକୃଷ୍ଣଙ୍କର ସୁଦାମା ସୁଦାମା ସୁବଳ ପ୍ରମୁଖ ବହୁ ସଖା ଥିଲେ ଏହିପରି ଭାବରେ ଶ୍ରୀକୃଷ୍ଣ ସ୍ୱୟଂ ସୁଦାମା ସୁଦାମା ସୁବଳ ପ୍ରଭୃତି ରୂପ ପରିଗ୍ରହ କରି ସେମାନଙ୍କୁ ନିଜ ନିଜ ବର୍ଷାଗଣ ସହ ନିଜ ନିଜ ଗୃହରେ ପ୍ରବେଶ କଲେ ଏ ଭଗବାନଙ୍କର ଗୋଟେ ଲୀଳା କେତେ କ'ଣ ସବୁ ହେଇଛି ଶୁଣିବା ସବୁ ତେଣୁ
ଜୀବ ଗୋସ୍ୱାମୀ କହୁଛନ୍ତି ଆତ୍ମା, ଏ ଆତ୍ମା ଶବ୍ଦର ଅନେକ ଅର୍ଥ ରହିଛି। ସନାତନ ଗୋସ୍ୱାମୀ ହେ ରାଜନ ଇତି ଆଶ୍ଚର୍ଯ୍ୟନ ସମ୍ବୋଧନ, ହେ ରାଜନ ବୋଲି କହୁଛନ୍ତି। ଯେଉଁ ସୁଖଦେବ ଗୋସ୍ୱାମୀ ଏଇ ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେ ବହୁତ ଆନନ୍ଦ ତାଙ୍କୁ ଅନୁଭବ କରୁଛନ୍ତି, ସେ ବହୁତ ଆନନ୍ଦ, ହେ ଅଦ୍ଭୁତ ଲୀଳା ଭଗବାନଙ୍କର। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ହେ ରାଜନ ଏଭଳି ଭାବେ ଭଗବାନ ନିଜ ସବୁ ଲୀଳା କରୁଛନ୍ତି। ତେଣୁ ବାଇଶ ଶ୍ଳୋକରେ କୁହାଯାଉ ତନ୍ମାତରୋ ବେଣୁ ରବତ୍ରୋତ୍ତିତା ଉତ୍ଥାପ୍ୟ ଦୋହି ପରିରଭ୍ୟ ନିର୍ଭରମ ସ୍ନେହ ସ୍ମୃତ ସ୍ତନ୍ୟପୟ ସୁଧାସଭମ ମତ୍ୱା ପରମ ବ୍ରହ୍ମ ସୁତାନ ପାୟନ। ଆଜି ଗୋଟେ ଅଦ୍ଭୁତ ଲୀଳା ହେଲା, ମା ମାନଙ୍କର ଏତେ ବର୍ଷ ଧରି ଯେଉଁ ଚିନ୍ତା କରୁଥିଲେ କୃଷ୍ଣ ଆମର ପୁତ୍ର ହୁଅନ୍ତା କି, ଆଉ ଗାଭୀମାନେ ଯେଉଁ ଚିନ୍ତା କରୁଥିଲେ କୃଷ୍ଣ ଆମର ବର୍ଷା ହୁଅନ୍ତା କି, ଆଜି ଭଗବାନ ତାଙ୍କର ଅଜାଣତରେ ତାଙ୍କର ମନସ୍କାମନା ପୂର୍ଣ୍ଣ କରିଦେଲେ। ସେମାନେ ଜାଣନ୍ତି ନାହିଁ ଇଏ ହେଉଛନ୍ତି କୃଷ୍ଣ ବୋଲି, ସିଏ ଭାବୁଛନ୍ତି ତାଙ୍କର ମୋ ପୁଅ। ତାହେଲେ ମା ତୋରୁ ବେଣୁରାବ ତୋରକ୍ଷିତା, ଯେତେବେଳେ ଭଗବାନ ଆଉ ତାଙ୍କ ବାଳକମାନେ ଆସୁଛନ୍ତି ବେଣୁ ନାଦ କରୁଛନ୍ତି, ବେଣୁ ନାଦରେ ତାଙ୍କର ମାଆମାନେ ଜାଣିଗଲେ ଆମର ପିଲାମାନେ ଆସିଲେ, ଆମର ପୁଅ ଆସିଲା, ସବୁ ମାଆମାନେ ଚିନ୍ତା କରୁଛନ୍ତି। ମାଆମାନଙ୍କର ଘରେ ତାଙ୍କର ମନ ଲାଗୁନାହିଁ, ତାଙ୍କର ପୁଅ ତାଙ୍କର ବସା ସବୁ ପଳେଇ ଯାଇଛନ୍ତି, ଛୋଟ ପିଲା କ'ଣ ହେଲା କ'ଣ ନାହିଁ ସବୁ ଘର କାମ କରୁଥିଲା ବେଳେ ମଧ୍ୟ ସବୁବେଳେ ଚିନ୍ତା କରୁଥିବେ ପୁଅମାନେ ପିଲାମାନଙ୍କ ବିଷୟରେ ବସାମାନଙ୍କ ବିଷୟରେ କ'ଣ ହେଲା କ'ଣ ନାହିଁ ଏଭଳି ଭାବରେ ଚିନ୍ତା କରୁଥିବେ। ତେଣୁ ସକାଳୁ ସେମାନେ ଚାଲି ଯାଉଛନ୍ତି, ଯେତେବେଳେ ଉପରବେଳା ଆସୁଛନ୍ତି ସନ୍ଧ୍ୟାବେଳେ ଫେରୁଛନ୍ତି, ସେତେବେଳେ ସେମାନେ ଯେତେବେଳେ ବେଣୁନାଦ କରୁଛନ୍ତି ସେତେବେଳେ ତା ମା ଯେ ତାର ପୁଅର ମା ଜାଣିପାରିବ ମୋ ପୁଅ ଆସିଲା ବେଣୁନାଦ କରୁଛି, ପୁଅ ଆସିଲା ତାର ବେଣୁନାଦ ସେ ଚିନି ଜାଣିପାରିବ ମୋର ପୁଅର ବେଣୁନାଦ ଏଇଭଳି ଭାବରେ ରହିଛି। ତେଣୁ ତାନ୍ ମା ତୋର ବେଣୁର ଅବତ୍ତରକ୍ଷିତା, ବେଣୁର ଅବ ଶୁଣିଥିଲା ମାନେ ହେ ଆମର ପୁଅ ଆସିଲା କହିକି, ଯିଏ ଯାହା ମାନେ କ'ଣ କାମ କରୁଥିବେ ଘରେ ବିଭିନ୍ନ ପ୍ରକାର କାମ ସବୁ ରହିଛି କରୁଥିବେ, ଏସବୁ ବନ୍ଦ କରିକି ଧର ମାନେ ସାଙ୍ଗେ ସାଙ୍ଗେ ସେ ଉଠିଯିବେ, ଉଠିଯାଇକିରି ଉତ୍ଥାପ୍ୟ ଦୌର୍ଭି ପରିରଭ୍ୟ ନିର୍ଭରମ। ଆମର ସୁଷମା ରାଧାମୋହନ ମହାରାଜ କହନ୍ତି ସେମାନେ ଯେତେବେଳେ ଆସନ୍ତି ମାଆଙ୍କୁ ପ୍ରଣାମ କରନ୍ତି, ମାଆଙ୍କୁ ପ୍ରଣାମ କରନ୍ତି, ପିତାମାନ କାର୍ଯ୍ୟରେ ଥିବେ କ'ଣ କରୁଥିବେ ମାଆଙ୍କୁ ଯଦି ପ୍ରଣାମ କଲେ, ମାଆଙ୍କୁ ଯଦି ପ୍ରଣାମ କଲେ ମାଆ କ'ଣ କରିବେ ତାଙ୍କୁ ଦୁଇ ହାତରେ ତାଙ୍କୁ ଟେକିବେ, ଟେକିଦେବେ କ'ଣ ଗେଲା କରିବେ ଗେଲ କରିବେ। ଉତ୍ଥାପ୍ୟ ଦୌର୍ଭି ପରିରଭ୍ୟ ନିର୍ଭରମ ଆଲିଙ୍ଗନ କରିବେ, ସବୁଦିନ ଏଇ ଲୀଳା ଚାଲିଥିଲା, କିନ୍ତୁ ଆଜି ଯେଉଁ ଭଗବାନ ତାଙ୍କୁ ପୁତ୍ରକୁ ଯେଉଁ ଆଲିଙ୍ଗନ କରୁଛନ୍ତି ଆ କି ଆନନ୍ଦ ସେଇଟା ସେମାନେ ଜାଣିପାରିଲେ ନାହିଁ, ପୁଅ ତ ପୁଅ ଆଉ ଯେ ଆନନ୍ଦ ଏତେ ବଢ଼ିଯାଇଛି ସେମାନେ ଜାଣିପାରିଲେ ନାହିଁ, ଇଏ ହେଉଛି ଅଦ୍ଭୁତ କଥା। ସ୍ୱୟଂ ଭଗବାନ ତା ପୂର୍ବରୁ ତାଙ୍କର ନିଜ ପୁଅ ପ୍ରତି ଯେତିକି ସ୍ନେହ ନଥିଲା ଭଲ ପାଉନଥିଲେ କୃଷ୍ଣଙ୍କୁ ତାଠାରୁ ଅଧିକ ଭଲ ପାଉଥିଲେ, କିନ୍ତୁ ବର୍ତ୍ତମାନ ସମାନ ହୋଇଗଲା, ନିଜ ପୁଅକୁ ଯେତିକି ଭଲ ପାଉଛନ୍ତି କୃଷ୍ଣଙ୍କୁ ସେତିକି ଭଲ ପାଉଛନ୍ତି, ତା'ର କାରଣ କ'ଣ ସେମାନେ ଜାଣିପାରିଲେ ନାହିଁ ଗୋଟିଏ ବର୍ଷ ପର୍ଯ୍ୟନ୍ତ, ଏ ପର୍ଯ୍ୟନ୍ତ ମଧ୍ୟ ସେମାନେ ଜାଣିନାହାନ୍ତି ଆଉ ଜାଣିପାରିଲେ ନାହିଁ କ'ଣ ଅତୀତ କଥା କ'ଣ କହିବା, ସେ ରହିଗଲେ ସେମିତି ଅଜ୍ଞାନତା ଭିତରେ ରହିଗଲେ, ସିଏ ଆମେ ଜାଣିଲେ ସିନା ସେ ଜାଣିପାରିଲେ ନାହିଁ। ପରିରଭ୍ୟ ନିର୍ଭରମ ସ୍ନେହ ସ୍ମୃତ ସ୍ତନ୍ୟପୟ ସୁଧାସଭମ, ଆ ଭିତରେ କେତେଜଣ ପିଲା ବଡ଼ ହୋଇଗଲେଣି ସେମାନେ ମାଆଙ୍କର ସ୍ତନ୍ୟପାନ କରୁନଥିଲେ, କିନ୍ତୁ ତଥାପି ତାଙ୍କୁ ଦେଖିକରି ତାଙ୍କର ସ୍ନେହ ସ୍ମୃତ ସ୍ତନ୍ୟପୟ ସୁଧାସଭମ, ତାଙ୍କର ସ୍ତନ୍ୟରୁ କ୍ଷୀର କ୍ଷୀର କ୍ଷରିତ ହେଲା, ଏଇଟା ଜାଣିପାରିଲେନି କାହିଁକି ହେଲା ବୋଲି ସେମାନେ ଜାଣିପାରିଲେ ନାହିଁ, କାରଣ ତା ପୂର୍ବରୁ ସେ ପିଲାମାନେ ସେ ସ୍ତନ୍ୟପାନ କରୁନଥିଲେ ଛାଡ଼ିଦେଇଥିଲେ, କିନ୍ତୁ ଆଜି ଯେତେବେଳେ ଦେଖିଲେ ତାଙ୍କର ସ୍ତନରୁ କ୍ଷୀର ସ୍ୱୟଂ କ୍ଷରିତ ହେଲା। ଏବଂ ଇଏ ହେଉଛି ସୁଧା ସବମ, ସୁଧା କହିଲେ ଅମୃତ, ଇଏ ଭଗବାନ ସ୍ତନ୍ୟପାନ କରୁଛନ୍ତି, ଭଗବାନ ଚାହୁଁଥିଲେ ମା ଯଶୋଦା ଯେମିତି ସ୍ତନ୍ୟପାନ କରୁଛନ୍ତି ସେଭଳି ଭାବରେ ଆମେ ସ୍ତନ୍ୟପାନ କରାଇବା କି, କିନ୍ତୁ ତା ଭିତରେ ପିଲାମାନେ ବଡ଼ ହୋଇଗଲେଣି ଆଉ ସ୍ତନ୍ୟପାନ କରୁନଥିଲେ, କିନ୍ତୁ ଆଜି ପୁଣି ସେମାନେ ସ୍ତନ୍ୟପାନ କଲେ ତାଙ୍କ ମନକୁ ତାଙ୍କ ସ୍ତନରୁ କ୍ଷୀର ନିର୍ଗତ ହେଲା ଏବଂ ସେମାନେ ମଧ୍ୟ ପାନ କରାଇଲେ, ସେମାନେ ମଧ୍ୟ ପାନ କଲେ ପିଲାମାନେ ମଧ୍ୟ, କିନ୍ତୁ ଏ କାହିଁକି ଘଟଣାଟି ହେଲା କିଏ ବୁଝିପାରିଲେ ନାହିଁ, ଇଏ ଯେ ଭଗବାନ ବୋଲି କେହି ଜାଣିନାହାନ୍ତି। ଏବଂ ସୁଧା ଇଏ ଅମୃତ, ଭଗବାନଙ୍କୁ
ଦେଉଛନ୍ତି ସ୍ତନ୍ୟ ଦେଉଛନ୍ତି ଅମୃତ ଇଏ ଏବଂ ଶବଂ ଶବଂ କହିଲେ ଆସବ ଆସବ କହିଲେ ଯେଉଁ କ'ଣ ମଦ ମଦକୁ ଆସବ ବୋଲି କୁହାଯାଏ ନିଶା ନିଶା ହେଉଛି ଏଇଭଳି ଭାବରେ ସୁଧାସବଂ ମତ୍ୱା ପରମ ବ୍ରହ୍ମ ସୁତାନ୍ ପାୟନ୍ ସେମାନେ ଭାବିଲେ ଏ ପରମବ୍ରହ୍ମ ଭଗବାନ ଭଳି ତାଙ୍କୁ ଲାଗିଲା ମତ୍ୱା ପରମ ବ୍ରହ୍ମ ସୁତାନ୍ ପାୟନ୍ ତାଙ୍କୁ ସବୁ ପାନ କ୍ଷୀର ସ୍ତନ୍ୟପାନ କରେଇଲେ ଭଗବାନ ମତ୍ୱା ପରମ ବ୍ରହ୍ମ ଭଗବାନ ଭଳି ନିଜ ପୁଅକୁ ଯେତିକି ଭଲ ପାଉନଥିଲେ କୃଷ୍ଣଙ୍କୁ ତାଠାରୁ ଅଧିକ ଭଲ ପାଉଥିଲେ ଆଜି ସମାନ ହେଇଗଲା ପରମବ୍ରହ୍ମ ନିଜ ପୁଅକୁ ପରମ କୃଷ୍ଣ ଭଳି ଲାଗିଲା ତାଙ୍କୁ କିନ୍ତୁ ଜାଣିପାରିଲେନି କ'ଣ ପାଇଁ ଏଇଟା ହେଲା ଜାଣିପାରିଲେ ନାହିଁ ଭଗବାନ ମୋ କରି ରଖିଛନ୍ତି ତାଙ୍କୁ ତେଣୁ ପ୍ରଭୁପାଦ ମହାରାଜ ଭାବରେ କହୁଛନ୍ତି ଏହିପରି ଭାବରେ ବ୍ରହ୍ମାଙ୍କୁ ବିମୋହିତ କରୁଥିବା ସମୟରେ ସେ ଯୋଗମାୟାଙ୍କ ପ୍ରଭାବରେ ଅନ୍ୟାନ୍ୟ ଗୋପବାଳମାନଙ୍କ ମାତାମାନଙ୍କ ସହିତ ଏକ ବିଶେଷ ଚିନ୍ମୟ ଆନନ୍ଦ ଉପଭୋଗ କରୁଥିଲେ ମା ମାନେ ଯେ ଆନନ୍ଦ ପାଉଥିଲେ ସେଇଟା ତ ଅଲଗା କଥା କିନ୍ତୁ କୃଷ୍ଣ ନିଜେ ମଧ୍ୟ ଆନନ୍ଦ ପ୍ରାପ୍ତ ହେଉଥିଲେ ଏଇଠି ଟିକେ ଡିଫରେଣ୍ଟ ରହିଲା ଏକ୍ଜାକ୍ଟଲି ଟିକେ ହେଇପାରିଲା ନାହିଁ ଏକ୍ଜାକ୍ଟଲି ତାଙ୍କର ପିଲାମାନେ ଯେଉଁଭଳି ଭାବେ ତାଙ୍କ ମାଆଙ୍କୁ ଯେତିକି ଆନନ୍ଦ ପାଉନଥିଲେ କୃଷ୍ଣ ତାଠାରୁ ଆନନ୍ଦ ଅଧିକ ହେଲା ତାଙ୍କର ଇଏ ଗୋଟେ ତଫାତ୍ ରହିଲା ବହୁତ ସୂକ୍ଷ୍ମ ତଫାତ୍ ଏଇଟାକୁ ଆଚାର୍ଯ୍ୟ ଟୀକାରେ କହିଛନ୍ତି କାରଣ ଭଗବାନ ଏ ଭଲ ଜଣଙ୍କର ପ୍ରେମର ବଶ ହେଇଯାଆନ୍ତି ଭଗବାନ ନିଜକୁ ସିଏ କଣ୍ଟ୍ରୋଲ କରିପାରିବେ ନାହିଁ ତେଣୁ ଏଠି କହୁଛନ୍ତି ଶ୍ରୀଦର୍ଶନ ଗୋପିକା ମୋହ ଗୋପିକା ମାନେ ମୋହ ହେଇଯାଉଛନ୍ତି ସେମାନେ ଜାଣିପାରୁନାହାନ୍ତି କାହିଁକି ଏତେ ଆଜି ଏତେ ଆନନ୍ଦ ଅଧିକ ଲାଗୁଛି ଆଜି କାହିଁକି ଏତେ ଅଧିକ ଆନନ୍ଦ ଲାଗୁଛି ତା'ର ଅର୍ଥ ସେମାନେ ବୁଝିପାରିଲେ ନାହିଁ ବିଶ୍ଲେଷଣ କରିପାରିଲେ ନାହିଁ ସେମାନେ ଜାଣିପାରିଲେ ନାହିଁ ଯିଏ ମୋର ପୁଅ ନୁହଁ ଭଗବାନ ବୋଲି ସେ ଜାଣିପାରିଲେ ନାହିଁ ସେ ଭାବିଲେ ମୋର ପୁଅ ଆନନ୍ଦ ହେଇଗଲା ତାଙ୍କର ଅଧିକା ପୟ ଏବେ ସୁଧାବତ ତାଙ୍କର ଯେଉଁ ସ୍ତନ୍ୟପାନ କଲେ ସେ ଅମୃତ ଅମୃତ ସେ ଅମୃତ ଭଳି ଏବଂ ସ୍ୱାଦୁ ଆସବମ୍ କହିଲେ ସୁଧାବତ ସ୍ୱାଦୁ ଅମୃତ ଭଳି ଆମେ ତ ଅମୃତ ଜାଣିନି ତ କିନ୍ତୁ ଆମେ ବୁଝିପାରିଲୁ ଅମୃତଟା କ'ଣ ଜିନିଷ କିନ୍ତୁ ଅମୃତ ବି ଗୋଟେ ଅଛି ଅମୃତ ଏ ଭଗବାନ କଥା ହେଉଛି ଅମୃତ ତମେ କଥା ଅମୃତମ୍ ଭଗବାନ କଥା ହେଉଛି ଅମୃତ କିନ୍ତୁ ଅମୃତ ରହିଛି ସ୍ୱର୍ଗରେ ଅମୃତ ରହିଛି ଏ କ୍ଷୀର ସମୁଦ୍ର ମନ୍ଥନ ସମୟରେ ଅମୃତ ବାହାରିଥିଲା କିନ୍ତୁ ଇଏ ଅମୃତ କିଛି ନୁହଁ ଭଗବାନଙ୍କ ରୂପ କଥା ରୂପକ ଅମୃତ ତୁଳନାରେ ସ୍ୱର୍ଗର ଅମୃତ କିଛି ନୁହଁ ଯେତେବେଳେ ଭାଗବତ ବର୍ଣ୍ଣନା କରାଯାଇଛି ଯେତେବେଳେ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ କଥା ଭାଗବତଙ୍କ କଥା କହିବା ପାଇଁ ଆରମ୍ଭ କଲେ ସେହି ସମୟରେ ଦେବତାମାନେ ସ୍ୱର୍ଗରୁ ଅମୃତ ଭାଣ୍ଡକୁ ଆଣିକି ଆସିଥିଲେ ଏବଂ ସେ ଅନୁରୋଧ କଲେ ମହାରାଜ ଏ ଅମୃତ ନିଅନ୍ତୁ ସ୍ୱର୍ଗର ଅମୃତ ଆପଣ ଦେଇଦିଅନ୍ତୁ ସୁଖ ପରୀକ୍ଷିତକୁ ସେ ପାନ କଲେ ତାଙ୍କୁ ଆଉ ବିଷ କାମ କରିବ ନାହିଁ ତଥ୍ୟକର ବିଷ ମଧ୍ୟ କିଛି ଦଂଶ କିଛି କାମ କରିବ ନାହିଁ ସେ ଅମର ହୋଇଯିବେ ବା ମୃତ୍ୟୁବରଣ କରିବେ ନାହିଁ ଆପଣ ଆସନ୍ତୁ ଯିବା ଆମେ ସ୍ୱର୍ଗ ଲୋକରେ ଆମେ ଆପଣଙ୍କ କଥା କହିବା ଆମେ ଶୁଣିବୁ ଏ ଭାଗବତ ମେଳା ଆରମ୍ଭ କୁହାଯାଇଛି ଏଇଟା ଏଇଟା ପଦ୍ମ ପୁରାଣରେ ଭାଗବତ ମହାତ୍ମାରେ କୁହାଯାଇଛି କିନ୍ତୁ ସୁଖଦେବ ଗୋସ୍ୱାମୀ ତାଙ୍କୁ ବିଦାୟ କରିଦେଲେ ହେଲେ ଇଏ ଅମୃତ ସ୍ୱର୍ଗର ସୁଦ୍ଧା କ'ଣ ଇଏ ଭାଗବତ କଥା ସୁଦ୍ଧା କେଉଁଠି ରହିଛି ଆଉ ତୁମର ସ୍ୱର୍ଗ ସୁଦ୍ଧା ସ୍ୱର୍ଗର ଅମୃତ ସହିତ ସମାନ କରିଦେଲ ତୁମର ଯୋଗ୍ୟତା ନାହିଁ କାହିଁକି ବିଦାୟ କରିଦେଲ ତାଙ୍କୁ ଏଇଭଳି ଭାବର କଥା ରହିଛି ଇଏ ପ୍ରକୃତ ଅମୃତ ହେଉଛି ଭଗବାନ କଥା ହେଉଛି ଅମୃତ ପଦୁ ଗଡ଼ୁଛି ମକରନ୍ଦ ଏ ଅମୃତ ପାନ କରି ଆମ ଅମର ହେଇଯିବା କେବଳ କଥା ପାନ କରିକି ଆନନ୍ଦରେ ଆନନ୍ଦରେ କଥା ପାନ କରି କରିକିରି ଅମର ହେଇଯିବା ଆଉ ମୃତ୍ୟୁ ହେବ ନାହିଁ ଆମର ଅମରତ୍ୱ ପ୍ରାପ୍ତ ହେଇଯିବା ଯେଉଁ ଅମରତ୍ୱ ପ୍ରାପ୍ତ ହେବା ପାଇଁ ରାବଣ କୁମ୍ଭକର୍ଣ୍ଣ ଇତ୍ୟାଦି ହିରଣ୍ୟକଶିପୁ ହିରଣ୍ୟକ ଇତ୍ୟାଦି ବହୁତ କାଳ ଚେଷ୍ଟା କଲେ ବହୁତ କଷ୍ଟ ସ୍ୱୀକାର କରି 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 ମଧ୍ୟ ସେ ଅମରତ୍ୱ ପ୍ରାପ୍ତ ହେଇପାରିଲେ ନାହିଁ କିନ୍ତୁ ସେଇ ଅମରତ୍ୱକୁ ଆମେ ପ୍ରାପ୍ତ ହେବା ଭଗବାନ କଥା ଶୁଣିକିରି ଆନନ୍ଦରେ 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 ଏ ଅମୃତକୁ ମଧ୍ୟ ପ୍ରାପ୍ତ ହୋଇଯିବା ଅମରତ୍ୱକୁ ପ୍ରାପ୍ତ ହୋଇଯିବା ଏଭଳି ଭାବରେ ଭଗବାନଙ୍କ କୃପା ତେଣୁ ଇଏ ଆସବମ୍ କହିଲେ ମାଦକମ୍ ମଦୁରା ଯେଉଁମାନେ ପାରମ୍ କରନ୍ତି କାହିଁକି ନା ନିଶା ହେବା ପାଇଁ ଥରେ ପ୍ରଭୁପାଦ ମହାରାଜ ପଚାରିଲେ ପ୍ରଶ୍ନ ପଚାରିଲେ କହିଲେ ପ୍ରଭୁପାଦ ମହାରାଜ ଆପଣ ଯେଉଁ କହୁଛନ୍ତି ଏ ନିଶା ଦ୍ରବ୍ୟ ସେବନକୁ ମନା କରୁଛନ୍ତି, ମଦିରା ଇତ୍ୟାଦି ଯେଉଁ ରହିଛି ମଦ ଇତ୍ୟାଦି ମନା କରୁଛନ୍ତି, ବା ସିଗାରେଟ୍ ଗଞ୍ଜେଇ ଅଫିମ ସବୁ ରହିଛି, ମାଦକ ଦ୍ରବ୍ୟ ରହିଛି ମନା କରୁଛନ୍ତି, କିନ୍ତୁ ଏଇଟା ଯଦି ସେବନ କରନ୍ତି ତା ଦେହରେ ମଧ୍ୟ ଆନନ୍ଦ ଅଛି। ଏଇଟା ତ ଆପଣ ଜାଣିନାହାନ୍ତି କେମିତି ମନା କରୁଛନ୍ତି ଏଇଟା ଗ୍ରହଣ କରାନାହିଁ ବୋଲି, ଏଥିରେ ମଧ୍ୟ ଆନନ୍ଦ ରହିଛି। ତେଣୁ ପ୍ରଭୁପାଦ ମହାରାଜ କହିଲେ କହିଲେ ଆମେ ଯଦିଓ ମାଦକ ଦ୍ରବ୍ୟ ସେବନ କରୁନାହୁଁ, କିନ୍ତୁ ଆମର ଯେତେ ରହିଛନ୍ତି ଶିଷ୍ୟମାନେ ଅଛନ୍ତି ସମସ୍ତେ ମାଦକ ଦ୍ରବ୍ୟ ସେବନ କରୁଛନ୍ତି, ତାଙ୍କୁ ପଚାର। ତେଣୁ ସେ ତାଙ୍କୁ ପଚାରିଲେ କ'ଣ ଆପଣଙ୍କର କ'ଣ ମନ୍ତବ୍ୟ କ'ଣ, ତୁମେ ଯେଉଁ ମାଦକ ଦ୍ରବ୍ୟ ସେବନ କରୁଛ, ଟିକେ ମଦ ପାନ କରିଦେଲ ବା ସିଗରେଟ୍ ଟାଣିଦେଲ, ତୁମର ଯେଉଁ ଆନନ୍ଦ ହେଲା ସେଇଟା କେତେ ସମୟ ପାଇଁ ରହିବ? ନିଶା ଚାଲିଗଲା ପରେ ସରିଗଲା, ଆଉ ରହିବ ନାହିଁ। କିନ୍ତୁ ଇଏ ଯେଉଁ ଭଗବାନ କଥା ରୂପ ଯେଉଁ ନିଶା ରହିଛି ଇଏ ସରିବ ନାହିଁ, ଇଏ ବଢ଼ି ବଢ଼ିକା ବଢ଼ି ବଢ଼ିକା ବଢ଼ି ବଢ଼ିକା ଯାଉଥିବ, ଆନନ୍ଦାନୁଭୂତି ବର୍ଦ୍ଧନମ୍। ସେଇଭଳି ଭାବରେ ମାଦକତା ରହିଛି ଏଥିରେ। ତେଣୁ ଆମର ଆଚ୍ଛା ଏଇଭଳି ଭାବରେ ତତୋ ନୃପ ମର୍ଦ୍ଦନ ମଧ୍ୟ ଲେପନା ଅଳଙ୍କାର ରକ୍ଷା ତିଳକ ତିଳକାସନାଦି ସଂଗ୍ରାଳିତ ସ୍ୱାରଚିତ ପ୍ରହସନ ସାୟଂ ଗତୋ ଜାମ ଜମିନ ମାଧବ। ଏଇଭଳି ଭାବରେ ତତୋ ଏଇଭଳି ଭାବରେ ତାଙ୍କୁ ସ୍ତନ୍ୟପାନ କଲା ପରେ କ'ଣ କଲେ ନା ତତୋ ନୃପ ହେ ପରୀକ୍ଷିତ ମର୍ଦ୍ଦନ ତାଙ୍କ ଶରୀରରେ ତୈଳମର୍ଦ୍ଦନ କଲେ, ତୈଳମର୍ଦ୍ଦନ କଲେ ମଜ୍ଜ ମଜ୍ଜ କହିଲେ କ'ଣ ସ୍ନାନ କରେଇଲେ, ତାଙ୍କୁ ସ୍ନାନ କରେଇଲେ, ଲେପନ ଲେପନ କହିଲେ ଚନ୍ଦନ ଇତ୍ୟାଦି ଲଗେଇଦେଲେ, ଅଳଙ୍କାର ସବୁ ଲଗେଇଲେ ଅଳଙ୍କାର ରକ୍ଷା ତିଳକ ତିଳକ ସବୁ ଦ୍ୱାଦଶ ତିଳକ କରିକି ଲଗେଇଲେ, ତାପରେ ଅସନାଦି ବି ଖାଦ୍ୟ ସବୁ ପ୍ରସ୍ତୁତ କରି ରଖିଥିଲେ, ଆସିଲେ ପୁଅ ଖାଇବ, କେହି ବର୍ତ୍ତମାନ ତାକୁ ଖୁଆଉଛନ୍ତି ଅସନାଦି ବି ଆଦି ବିରେ ମୋତେ ବହୁତ କଥା ରହିଛି, ସବୁ କଥା କ'ଣ ବର୍ଣ୍ଣନା କରିହେବ କି? ଆଦି ବି ସଂଲାଳିତ ଏଇଭଳି ଭାବରେ ତାଙ୍କୁ ଲାଳନ କରିକିରି ସ୍ୱଚରିତ ପ୍ରହର୍ଷନ ଆଉ ତାଙ୍କୁ ପଚାରିଲେ, ସେ ଖାଉଥିଲା ବେଳେ ପଚାରିଲେ କ'ଣ କେମିତି ହେଇଛି ଆଜି ସବୁ କ'ଣ ହେଲା ଘଟଣା କ'ଣ ହେଲା, ଏଇଭଳି ଭାବରେ କଥା ଚରିତ ତାଙ୍କର କ'ଣ ହେଲା ଆଜି କେମିତି କ'ଣ ହେଲା ସବୁ ଖେଳାଖେଳି କ'ଣ କଲ ସବୁ କଲ ଏଇଭଳି ଭାବରେ ପ୍ରଶ୍ନ ପଚାରିକିରି ପ୍ରହର୍ଷନ ତାଙ୍କୁ ବହୁତ ଆନନ୍ଦ ପ୍ରଦାନ କରୁଛନ୍ତି, ମାଆଙ୍କୁ ଆନନ୍ଦ ପୁଅକୁ ଆନନ୍ଦ ଭଗବାନ ସାୟଂ ଗତୋ ଜାମ ଜମିନ ମାଧବ। ଖାଇସାରିଲା ପରେ ଏ ବିଷୟରେ ଆଲୋଚନା ଚାଲିଛି ସବୁ, ଜାମ ଜମିନ ମାଧବ ମାଧବ ସିଏ ମାଧବ କହିଲେ ମାଆଙ୍କର ଧବ, ସୀତାରାଣୀଙ୍କର ସ୍ୱାମୀ ସିଏ ମାଆଙ୍କର ଧବ, ବା ଲକ୍ଷ୍ମୀଙ୍କର ସ୍ୱାମୀ ସିଏ, ଲକ୍ଷ୍ମୀଙ୍କର ସ୍ୱାମୀ ମାନେ ଯେଉଁଠି ଲକ୍ଷ୍ମୀଙ୍କର ସ୍ୱାମୀ ରହିଛି ସେଠି ଆଉ କିଛି ଧନର ଅଭାବ ହେବ, ତାଙ୍କର ଧନ ସେଇଭଳି ଭାବେ ବୃଦ୍ଧି ପାଇଲା। ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରତି ଶ୍ଳୋକରେ ଅନେକ ଅର୍ଥ ସବୁ କରିଛନ୍ତି। ତେଣୁ ସାୟଂ ଗତୋ ସନ୍ଧ୍ୟାବେଳେ ଏଇଭଳି ଭାବରେ ଚାଲିଗଲା ଗତ ହେଇଗଲା, ଜାମ ଜମେନ ମାଧବ ଜାମ ଏଇଭଳି ଭାବରେ ଜାମ କହିଲେ ଘଣ୍ଟା ଘଣ୍ଟା ଧରି ବିତିଗଲା, ଜାମ ଜମେନ ମାଧବ ଏ ବିଷୟରେ ଆଲୋଚନା ଚାଲିଛି। ଭଗବାନ କଥା ସ୍ୱୟଂ ଭଗବାନ କହୁଛନ୍ତି, ସେ ଜାଣିନାହାନ୍ତି ଭଗବାନ ବୋଲି, ସେ ଭାବୁଛନ୍ତି ସେ କୃଷ୍ଣ ଏମିତି କଲେ ସେମିତି କଲେ ସେମିତି କଲେ, ସେ ସବୁ କହୁଥିବେ, ସେ ନିଜେ କୃଷ୍ଣ, ସେଥିପାଇଁ ଆଜି କୃଷ୍ଣ ଏଇଆ କଲେ, ଆଜି ଏମିତି ଖେଳ ଖେଳିଲୁ, ଆଜି ଏଇଭଳି ଭାବରେ ମୋର ଖାଦ୍ୟକୁ ସେ ନେଇଗଲେ ଚୋରି କରି ନେଇଗଲେ, ଆଜି ଏଇଭଳି ଭାବରେ କଥା ଚାଲିଛି। ଯାହା ସବୁ ବଣରେ ହେଇଥିଲା ସବୁ ସେ ସବୁ ଯାହା ମୁଁ ଜମେନ ମାଧବ ମାଧବ ସେ ଭଗବାନ ସ୍ୱୟଂ ନିଜେ ଏଇଭଳି ଭାବରେ ମାଆଙ୍କୁ ଆନନ୍ଦ ମାତ ମଦନ ମଦନ କର୍ତ୍ତୁମ ତାଙ୍କୁ ଆନନ୍ଦ ପ୍ରଦାନ କରି ନିଜେ ମଧ୍ୟ ଆନନ୍ଦିତ ହେଉଛନ୍ତି ସେଇ ଲୀଳାକୁ କହିକିରି, ଯେମିତି କୃଷ୍ଣ ଆଉ ଜଣେ ଇଏ ଆଉ ଜଣେ ଏଇଭଳି ଭାବରେ ଅଦ୍ଭୁତ ଲୀଳା ଭଗବାନଙ୍କର। ଗୋଟିଏ ଏତେ ହଜାର ହଜାର ସଂଖ୍ୟକ ସବୁ ବିସ୍ତାର କଲେ, ଯେତେ ବାଳକ ଥିଲେ ଯେତେ ବର୍ଷା ଥିଲେ ଯେତେ ବଳକ ବାଳକମାନଙ୍କ ଶରୀର ଥିଲା, ଯେଉଁଭଳି ଭାବରେ ଆକାର ଥିଲା, ଯେଉଁଭଳି ପ୍ରକାର ଥିଲା, ଯେଉଁଭଳି ଭାବରେ ସ୍ୱଭାବ ଥିଲା, ଯେଉଁଭଳିଆ ଶୀଳ ଥିଲା, ଯେଉଁଭଳିଆ ଗୁଣ ଥିଲା, ଏଇଭଳି ଭାବରେ ଅନେକ ନିଜକୁ ବିସ୍ତାର କଲେ ଆଉ କେତେ ଘଣ୍ଟା ଲାଗିଲା ତା ନା ଗୋଟେ ସେକେଣ୍ଡରେ ଫ୍ରାକ୍ସନ୍ ଅଫ୍ ଏ ମୁମେଣ୍ଟ ହେଇଗଲା ଆସିଗଲେ, ଆଉ ତା ଦେହରେ କେଉଁଠି କିଛି ଭୁଲ ରହିଗଲା ଆଉ କିଛି ଭୁଲ ନାହିଁ, ପୁରା ପୂର୍ଣ୍ଣ ସେ କୌଣସି ତ୍ରୁଟି କୌଣସି ନାହିଁ ଭଗବାନ, ଇଏ ହେଉଛି ଭଗବାନ ଭଗବାନ କଥା କହିଲା ବେଳେ କଥା ପାଟିରୁ କଥା ଏ ମୁଁ ଭଗବାନ ମୁଁ କୃଷ୍ଣ ଭାରି ନାହିଁ, ଏଇଭଳି ଭାବରେ ଗୋଟିଏ ବର୍ଷ କାଳ ଲୀଳା ଚାଲିଛି କୌଣସି ତ୍ରୁଟି ପାଇବା ନାହିଁ ଭଗବାନଙ୍କ ଲୀଳାରେ। ଇଏ ହେଉଛି ଭଗବାନଙ୍କ ଭଗବତ୍ତା, ଇଏ ହେଉଛି ଭଗବାନଙ୍କର ତତ୍ଵ। କେଉଁଠି ଗୋଟେ ଭୁଲ ହେଇଗଲା ଭଗବାନଙ୍କର, ହେଇପାରିବ ନାହିଁ, ସିଏ ହେଉଛନ୍ତି ଭଗବାନ ଆଦିକୃଷ୍ଣ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ଏଇଠି କୁହାଯାଇଛି, ମୁଁ ଏଇଟା କହିନଥିଲି, ପ୍ରଣାମାୟ ଭୂମୋ ପତିତାନ ତତୁଥାପ୍ୟ, ଗତ ଶ୍ଳୋକରେ ଯେଉଁ କୁହାଗଲା ମାଆକୁ ଆସି ପ୍ରଣାମ କରିବେ, ଭୂମିରେ ମୁଣ୍ଡ ଲଗେଇକି ପ୍ରଣାମ କରିବେ, ମା ତାଙ୍କୁ ଉଠେଇବେ, ପରମ ବ୍ରହ୍ମ ପରମ ଐଶ୍ୱର୍ଯ୍ୟ ପ୍ରକଟନାର୍ଥ ତ୍ୱରା ନିର୍ଭରମ ସୁଧାସବ ଇତ୍ୟାଦି ଗ୍ରେଟର ଦେନ୍ ପ୍ରୋଭେଣ୍ଟ, ତାଙ୍କର ଆନନ୍ଦ ବଢି ବଢିକା ଯାଉଛି। ତେଣୁ ଏଇଠି କୁହାଯାଉଛି, ଓହୋ ଆଚ୍ଛା ଏଗୁଡ଼ା ସବୁ ମୁଁ କହିବାକୁ ଭୁଲିଗଲି, ଏସବୁ ଅଲଗା ଅଲଗା ରହିଯାଇଛି, ବହୁତ ଜିନିଷ ରହିଛି। ହଉ ଯାହା ବି ଆମେ ତ କହିସାରିଲାଣି ଆଉ କ'ଣ, ହରିଶ୍ରୀ ଗୋଟେ କଥା କହିଥିଲେ, ଛାଡ଼ନ୍ତୁ ଯାହା ସରିଲା ସବୁ କଥା ସରିଲା, ଏପଟ ସବୁ ହେଇଯାଇଛି କଥା ଲେଖାରେ, ଆମର ଭୁଲ ଅଛି, ଭଗବାନଙ୍କର ଭୁଲ ନାହିଁ, ଆମର ସବୁବେଳେ ତ୍ରୁଟି ରହିଛି, ଆମେ ବଦ ଯିବ, ଆମର କଲା ପ୍ରିପେୟାର କଲାବେଳେ ମଧ୍ୟ ଭୁଲ ଭାଲ ହେଇଯାଉଛି, କହିପାରୁନାହୁଁ ଠିକ ଭାବେ, କିନ୍ତୁ ଭଗବାନଙ୍କର କିଛି ଭୁଲ ନାହିଁ। ଏତେ ସବୁ କରିଦେଲେ କିନ୍ତୁ ତଥାପି ଗୋଟିଏ କେଉଁଠି ଧରା ପଡ଼ିଲେ ନା, ଧରା ପଡ଼ିଲେ ନାହିଁ, ଏମିତିକି ଅନ୍ୟମାନଙ୍କ କଥା ଛାଡ଼ନ୍ତୁ, ବଳରାମ ମଧ୍ୟ ଜାଣିପାରିଲେ ନାହିଁ, ଏଭଳି ଭଗବାନ ଲୀଳା। ତେଣୁ ଏଠି କୁହାଯାଉଛି, ଜାମ ଦିନାନ୍ତ ପ୍ରହର ତସ୍ମିନ୍ ଜମ, ଜାମ କହିଲେ ଗୋଟେ ପ୍ରହର ତିନି ଘଣ୍ଟା, ଏହିଭଳି ଭାବରେ ଗୃହ ଗମ ନିୟମ ଯେଉଁ ସବୁ ବିଭିନ୍ନ ପ୍ରକାର ରହିଛି, ଘରେ ସବୁ ବିଭିନ୍ନ ପ୍ରକାର କାର୍ଯ୍ୟ ସବୁ ରହିଛି ନା, ଏସବୁ କାର୍ଯ୍ୟ ସବୁ ଚାଲିଛି। କାରଣ ଭଗବାନ ଯେଉଁ ଆସିବେ, ତାଙ୍କର ଗାବିମାନେ ଯେଉଁ ଆସିଲେ, ଆ ପରେ ସେଇଟା ବର୍ଣ୍ଣନା କରାଯିବ, ଯେଉଁ ଆସିବେ ଗାବିମାନେ ଆସିବା ପୂର୍ବରୁ ବକ୍ସାମାନେ ଆସିଯିବେ, ଏଇଟା ନିୟମ ହେଉଛି ସେଇଠି, ଏସବୁ ନିୟମ ଅନୁସାରେ ସବୁ କରିଛନ୍ତି ଭଗବାନ, କୌଣସିଥିରେ ତ୍ରୁଟି ନାହିଁ। ଏ ନୃପ ବୋଲି ଯେଉଁ ସମ୍ବୋଧନ କଲେ, କାରଣ ଆପଣ ହେଉଛନ୍ତି ମହାରାଜ, ଆପଣଙ୍କର ପୁତ୍ରମାନେ ମାତୃ ବି ଆଦି ଶବ୍ଦ ଅନ୍ୟ ବାର୍ତ୍ତା ପ୍ରଶ୍ନ, ଯେମିତି ଆପଣଙ୍କର ପିଲାମାନେ ଚାରି ଜଣ ପୁଅ ଅଛନ୍ତି, ତାଙ୍କୁ ମଧ୍ୟ ବିଭିନ୍ନ ପ୍ରଶ୍ନ ପଚାରୁଥିବେ, ଇଏ କରୁଥିବେ, ସେସବୁ କରୁଥିବେ, ମାଆମାନେ ମଧ୍ୟ ମାଆ ତାଙ୍କର ତାଙ୍କ ପତ୍ନୀ ଯେଉଁ ରହିଛନ୍ତି, ସିଏ ମଧ୍ୟ ପିଲାମାନଙ୍କ ସହିତ ବ୍ୟବହାର କରୁଥିବେ ସେଇଭଳି ଭାବରେ, ଆଜି ଏମାନେ ମାଆମାନଙ୍କର ଆନନ୍ଦ ବଢ଼ିଯାଉଛି, କିନ୍ତୁ ଆମର ସମୟ କମିଯାଉଛି, ତେଣୁ ମାଆମାନଙ୍କୁ ଆନନ୍ଦ ପ୍ରଦାନ କରି ବର୍ଷାମାନଙ୍କ କଥା, ଗାବିମାନଙ୍କ କଥା ଆସନ୍ତାକାଲି ଆମେ ଆଲୋଚନା କରିବା, ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆମ୍ବେଦକର ଭକ୍ତ କି, ନିତାଇ ଗୌର ପ୍ରମାନନ୍ଦେ।